नमः भगवते वासुदेवाय। श्रीमद् भगवद गीता द्वितीय अध्याय। भगवान श्री कृष्ण आत्मतत्व संबंधे अर्जुन को उपदेश दौंट ना भाव विद्यते सत श्लोक आम श्रवण करते पंचभौतिक शरीर से नित्यता बा चिरस्थायी नहीं आत्मतत्व बा आत्मा अविनाशी उभय दृष्टि देखा गले कौन दृष्टि दुख करा उचित ना शरीर अवश्य विनाश हम आत्मा सब बड़े नित्य आत्मतत्व पर प्रतिष्ठित हवाप परमार्थ जीवन मूल दुआ बोली जहाँ ओडिया कह जाए भित्तिप्रस्तर जमी स्थापन करते लोक से भी परमार्थ जीवन जो आत्मतत्व स्थिर नही पारे सुख दुख मान अपमान जीवन में बंचवा यह बहुत बड़ मूल्य बोली से ज्ञान कै संसार तो यार बहुत मूल्य रही मनुष्य भाव गोटे भल खाइबा भल पिंधा भल रहा जो क्वालिटी लिविंग जाक जाए बंचवार जो मानटा अति उन्नत हवा दरकार भल खाइला भल गाड़ी घोड़ा मान यहाँ गोटे बहुत बड़ सु मनर भावना मनर मानन कहा जाए मन गोटे मान नहीं नित्य सत्ता उपरे आत्मा उपरे आत्मस्थिति उपरे यार किसी प्रभाव ही नहीं आत्मा अभिकारी जीव जेहतु शरीर धारण कर शरीर बर्तमान शरीर चेतन जीवात्मा बर्तमान शरीर भावना ही रोज जो आत्मतत्व पर प्रश्न कले भी आसवना आगे से प्रश्न भगवान कहे आश्चर्य जिन जी सरल से बुझा बहुत कष्ट जमी आम आत्मा देह कष्ट आत्मा कहीं कष्ट हो देहटा जी जड़ पंचभौतिक शरीर एट कष्ट आत्मा कहीं जमी गोड़े कंटा पड़गला हाथा कटिगला आत्मा कहीं कष्ट ना आत्मा यहाँ आत्मार आध्यास जमी भूतटा जो घोष्ट सी गोटे शरीर पशी घोष्ट कौन पिटी हम घोष्ट भूतटा को बाड़े हेनी से कौन करते लोक शरीर टाक बाड़ा शरीर टाक बाड़े भूतटा को भूतटा शरीर टाक धरदे जा शरीर टाक धरिक रही जो बाड़ाबाड़ी पिटापिटी करती क्या पिटती से लोकटा पिटती माड़ तो क्या भूत से छाड़ी जाए कौन भूत छाड़ जाए पचारे माड़ है मत कि जना पड़े मत कि जना पड़े पर तार से घा फाइव जहाँ बाड़ा पिटा सब करती से तो जना पड़े सी जो मंत्र कर प्रेतात्मा टा पशि सी धरीदे ना प्रेतात्मा धरती शरीर टाक शरीर से जीवात्मा टा बर्तमान शरीर को धरीदे कहीं धरला जीवात्मा तो नित्य से जीवात्मा को कौन कि जीवात्मा को साय कर मुझे जीवात्मा प्रत्येक व्यक्ति जन जीवात्मा ताको साहय कर मुझे शरीर नुहे मो जीवात्मा मो शरीर बोली कहीं भावी ना ये जीवात्मा ये शरीर धारण कर आध्यास कह जाए बहुत जन्म शरीर धरी शरीर धरने नुआ जिनस से निजुक शरीर बोली भाविदे जो जीवात्मा जो शरीर तार शरीर आध्यास शरीर धारण खसवाटा कौन सहज है जिते बुझ न तुम्हें जिते बुझाओ जहाँ कर परमार्थ स्थित बहुत जन ऊर्ध को गले भी से आहार निद्रा भय मैथुन तार प्रभाव गोटे सूक्ष्म भाव रही जा लाभ पूजा प्रतिष्ठा मान अपमान यार कौन सत्ता ना स्पिरिचुआल आत्मार स्थित यार किसी सत्ता ना कि आत्मा तो जीवात्मा तो शरीर धर्म सहित पूरा एक ही है तार आध्यास एक बोली मन कर दी शरीर धर जो शरीर धर दब जान जान जो अनुराज्य जो 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 नहीं से जीव से शरीर टा तो भल लगे जीवर बहुत बड़ दशा ना यहाँ दशा बोली कहते भक्ति विनोद ठाकुर जीवर गोटे बहुत बड़ दशा के ज्ञान देले भी कौन कले भी कौन कौन सी प्रकार तर जड़ता भांगुनी गोटे विकल अवस्था जीवर तार दुख कौन से निजे जानने बंचवाटा देखो समाज बंचवाटा भी कष्ट खाइवा पीवा ଗୋଟେ ଭଗବାନ ପୁରୁଷ ନାରୀ ବି ସୃଷ୍ଟି କଲେ, ଭାଇ ଠିକ ଅଛି ତୁମେ କାମନା ରହିଛି ପୁରୁଷ ନାରୀ ଯିଏ ସୃଷ୍ଟି ହେଇଛ ତୁମେ ତୁମେ ବିବାହ ହେଇକି ବୈଦିକ ନିୟମ ମାନିକି ଚଳ, ପୁରୁଷ ନାରୀ ବି ରହିବ, ବିବାହ ହେବେ ସେମାନେ ବି ଗୋଟେ ଜାଗାରେ ରହିପାରୁନାହିଁ। କେତେ ଦୁଃଖ ଦେଖୁନା, କାରଣ ନା ବିଷୟ ଭୋଗିବାର ତାଙ୍କୁ ସୁଖ ଅଛି, ନା ବଞ୍ଚିବାର ସୁଖ ଅଛି। ଗୋଟେ ଲୋକ ଗଣ୍ଡେ ଖାଇବ କି ଗଣ୍ଡେ ଖାଇବା ପାଇଁ ପିନ୍ଧିବା ପାଇଁ ସେ 12 ଘଣ୍ଟା 14 ଘଣ୍ଟା ଖଟି 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 ଆସିବ ଖାଲି ଦେହଟା ପାଇଁ। କର୍ମ କରିବାକୁ ପଡ଼େ, କିନ୍ତୁ ଏତେ ଯେଉଁ ସବୁ କମ୍ପ୍ଲିକେସନ ଲାଇଫ ବର୍ତ୍ତମାନ ହେଇଯାଇଛି, ଶରୀର ତାର କ'ଣ କରାଯିବ? ଜୀବାତ୍ମା ତା ଶରୀର ପଛରେ ଶରୀରକୁ ଧରିଦେଇ, ଯେମିତି ଭୂତଟା ଧରିଦେଲା କାହାକୁ, ଶରୀରଟାକୁ ସେ ପୁରା କ୍ୟାପଚର କରିଦେଲା, ସେଭଳି ଜୀବାତ୍ମା ଏ ଶରୀର ରହି ରହି ତାର ଅଭ୍ୟାସ ହେଇଯାଇଛି ମୋ ଶରୀର। ସେ ତ ଗୋଟେ ଜୀବକୁ କେବଳ ସେ ତଟସ୍ଥ ଶକ୍ତି ରହିଛି ନା, କେବଳ ତାପରେ ତଟସ୍ଥ ଶକ୍ତି ରହିଛି ବୋଲି ତା ଗୋଟେ ସୁବିଧା, ସେ ଯାଇପାରିବ କି ତଟରେ ଅଛି ନା, ସେ ଯାଇପାରିବ କେଉଁଠିକି? ଅନ୍ତରଙ୍ଗା ଶକ୍ତି। ତେଣୁ ଅନ୍ତରଙ୍ଗା ଶକ୍ତିର ପ୍ରଭାବ ଆମେ ସେଇ ପ୍ରଭାବଟା ପାଇଁ ଟିକେ ଆସୁଛେ ନା, ଆଉ ଏଇ ଯେଉଁ ଭକ୍ତି କରୁଛେ କ'ଣ ସବୁ ଅନ୍ତରଙ୍ଗା ଶକ୍ତିର ବୃତ୍ତିଟା କେମିତି, ଯେଉଁ ଲାଦିନୀ ଶକ୍ତିର ବୃତ୍ତି ରାଧାରାଣୀଙ୍କ ପାଖରୁ ଆସୁଛି ଗୁରୁ ପରମ୍ପରା ଦେଇକି, ସେ ଶକ୍ତିଟା କିଭଳି ଆବିର୍ଭାବ ହୁଅନ୍ତୁ। ଏଇଟା କ'ଣ ଆଉ କିଛି ଜିନିଷ ନା କ'ଣ ତୁମେ ଭାବୁଛ? ଏଇଟା ଜ୍ଞାନର କଲ୍ଟିଭେସନ ନା ଇଏ କିଛି ନୁହେଁ, ନା ବୈରାଗ୍ୟ, ନା ଜ୍ଞାନ, ନା କର୍ମ, ଏସବୁ କିଛି ଜିନିଷ କିଛି ନୁହେଁ ନା, ତାର ଫଳ ସ୍ୱତନ୍ତ୍ର। କିନ୍ତୁ ଜୀବର ଯେଉଁ ଜୀବାତ୍ମାକୁ ସାହାଯ୍ୟ କରିବାର ଯେଉଁ ଜିନିଷଟା, ସେଟା ହେଉଛି କେବଳ ଏଇ ଚିନ୍ମୟ ବୃତ୍ତି, ଯେଉଁ ଲାଦିନୀ ଶକ୍ତିର ଯେଉଁ ବୃତ୍ତିଟା ଗୁରୁ ପରମ୍ପରା ଦେଇକି ଆସୁଛନ୍ତି, ସେଇଟା ପ୍ରାପ୍ତ ହେଲେ ଗୋଟେ ଜୀବର କେବଳ ଏଇ ଜୀବାତ୍ମାକୁ ତା ଶରୀର ବନ୍ଧନ ବାହାର କରିଦିଆଯିବ। ସେଥିପାଇଁ ସେ ଲେଖିଲେ, ଯଦି ତମେ ଦେହ ସ୍ମୃତି ନାହିଁ ଯାହାର ସଂସାର ବନ୍ଧନ କାହା ତାର, ସଂସାର ବନ୍ଧନ ଗୋଟେ କେଉଁଠୁ ରହିବ ଦେହ ସ୍ମୃତି ନ ରହିଲେ? ଦେହ ସ୍ମୃତିଟା କେମିତି ରହୁଛି? ମୁଁ ଗୋଟେ ନାରୀ, ମୁଁ ଗୋଟେ ପୁରୁଷ, ଭଗବାନ ଜାଣିଛନ୍ତି ନା ଦେହ ବନ୍ଧନରେ ଜୀବ ପଡ଼ିଛି। ସେଥିପାଇଁ ଯେତେ ଜୀବ ତିଆରି କରୁଛନ୍ତି ସବୁ ଜୀବ ପାଇଁ ପଜିଟିଭ କ'ଣ କୁହାଯିବ, ଫିମେଲ ମେଲ ସମିତି ରଖିଛନ୍ତି, ପୁରୁଷ ନାରୀ ସବୁ ପ୍ରକାର ବ୍ୟବସ୍ଥା, ସବୁ ଜୀବ ସବୁ ଜୋନିରେ ରଖିଛନ୍ତି। ଆଉ ଯେଉଁ ଯେଉଁ ଜୋନିରେ କେତେ ଜୀବ ଅଛନ୍ତି ଯେଉଁଟାରେ ପୁରୁଷ ନୁହନ୍ତି, ମାନେ ପୁରୁଷ ନାରୀ ତାଙ୍କର ନା ଫିମେଲ, ତାଙ୍କ ଗୋଟିଏ ଶରୀରରେ ଫିମେଲ ମେଲ ବଡି ଅଛି, ତାଙ୍କ ଗୋଟିଏ ଶରୀରର ଗୋଟିଏ ଅଙ୍ଗ, ଯେମିତି ଜିଆ କ'ଣ କୁହନ୍ତି, ଆମର ଜିଆ କୁହନ୍ତି ନା କେଞ୍ଚୁଆ, ହଁ, ତାର ଗୋଟେ ପାଖ ପୁରୁଷ ଅଂଶ, ଗୋଟେ ପାଖ ନାରୀ ଅଂଶ, ସେଇଭଳି କେତେ ଜୀବ ଅଛନ୍ତି ଏଇଟା ମୁଁ ଜାଣିନି, ଅଲଗା ଟାଇପ୍ର ଜୀବ ଅଛି। ସେମାନେ ପରସ୍ପରକୁ ତାର ପୁରୁଷ ପଟ ଗୋଟେ, ନାରୀ ପଟ ଗୋଟେ, ସେମାନେ ସଙ୍ଗମ କରିବେ ମାନେ ସେମାନେ ଦୁଇ ଭାଗ ହେଇଯିବେ, ପୁଣି ଗୋଟେ ପୁରୁଷ ପଟ ହେଇଯିବ, ପୁଣି ଗୋଟେ ନାରୀ ପଟ ହେଇଯିବ। ଲିଙ୍ଗ ସରକୁ ସେଥିପାଇଁ କୁହାହଉଛି, ଆଉ ଅନାଦି କାଳରୁ ଜୀବ ତ ପ୍ରଥମରେ ଏଇଟା ଚଏସ୍ କରିଦେଲା ମୁଁ ବିଷୟ ଭୋଗ କରିବି, ସେଥିରେ ତାକୁ ସର ଦିଆହେଇଗଲା। ମାୟା ଭକ୍ତିନ ଠାକୁର କହୁଛନ୍ତି ଜୀବତତ୍ଵ ଉପରେ, ତାଙ୍କର ତ ବହୁତ ସୁନ୍ଦର ବ୍ୟାଖ୍ୟା, ମାୟା ତା ପାଇଁ ରଚିଲା, ନଗର ରଚା ହେଲା, ସବୁକିଛି କରାହେଲା ମାୟାର ସବୁ ଜିନିଷ। ମାୟା ଯଦିଓ ଭଗବାନଙ୍କର କ'ଣ ଦାସୀ, ଆଉ କୃଷ୍ଣଙ୍କର ବୈଭବରେ ଏକୁଶ ତିଆରି କରିଛି, କୃଷ୍ଣଙ୍କର ବୈଭବ ନା, ଆଉ ବୃକ୍ଷ ତରୁ ଲତା କେତେ ସୁନ୍ଦର, ପ୍ରକୃତି ପୁଷ୍ପ ତରୁ ସବୁ ତିଆରି କରିଛି ଜୀବ। ଏ ଦୁଇଟା ଜିନିଷ ଜୀବକୁ ସେବାର ସୁଯୋଗ ବି ଦଉଛନ୍ତି, ଦଣ୍ଡ ବି ଦଉଛନ୍ତି। ଦଣ୍ଡ ନହେଲେ କି ସେବା ପାଇବେନି, ଦଣ୍ଡ ନହେଲେ ତା ସେବନମୁଖୀ ଆସିବନି, ସେମାନେ ଜୀବକୁ କେତେ ପ୍ରକାର କଷ୍ଟ ମିଳୁଛି। ଦଣ୍ଡ ହେଲେ କ'ଣ ହବ, ସେ ବରଂ ବହିର୍ମୁଖ ହେଇଯାଉଛି କିନ୍ତୁ ଉନ୍ମୁଖ ହେଇପାରୁନି, କାହିଁକି ଦଣ୍ଡ ହେଲେ ସାଧୁସଙ୍ଗଟା କରୁଥିଲେ ସିଏ ଉନ୍ମୁଖ ହବ, ନହେଲେ ଏତେ ଜିନିଷ ସବୁ ରହିଛି, କେବଳ ଜଣଙ୍କ ଛଡ଼ା ଆଉ ସମସ୍ତେ ଭୌତିକ ଜଗତରେ କଷ୍ଟ ପାଆନ୍ତି, କେବଳ ଶୁଦ୍ଧ ଭକ୍ତଙ୍କ ଛଡ଼ା। କାରଣ ଶୁଦ୍ଧ ଭକ୍ତ ଜଗତକୁ ଆସିଲେ ବି ସେ ଭଗବାନଙ୍କର ଲୀଳାରେ ଯେହେତୁ ସବୁବେଳେ ମଗ୍ନ ଥାନ୍ତି, ବା ଭଗବାନଙ୍କର ସର୍ବତ୍ର ଭଗବାନଙ୍କର ବିଭୂତିକି ଦର୍ଶନ କରନ୍ତି, ତାଙ୍କର କେବଳ ସେ ଭାବନ୍ତି ଏଇଟା ହଉଛି ଏଇଠି ଯେଉଁ ଲୀଳା ଚାଲିଛି ହଉଛି, କାରଣ ତାଙ୍କ ଚେତନାଟା କୋଉଠୁ ରହିଲା, କୃଷ୍ଣ ଚେତନା ରହିଲା ନା, ଚେତନା ଯେହେତୁ କୃଷ୍ଣ କୃଷ୍ଣ ଚେତନାରେ ରହିଲା, କେବଳ ସେ ବିଶ୍ୱ ବ୍ରହ୍ମାଣ୍ଡ ଭିତରେ ଭଗବାନଙ୍କର ଗୋଟେ ଲୀଳା ଏଠି ପ୍ରକାଶ ହେଉଛି ବୋଲି ସେଇଟା ଭାବନ୍ତି, ନହେଲେ ଆଉ କେହି ନାହିଁ। ଆଉ ସମସ୍ତଙ୍କ ବିଷୟଟା ବିଷୟ ନା, ଏଇଟା ଦେଖିଲେ ନାରୀ ଚିନ୍ତା ଆସିବ, ଗୋଟେ ପଶୁ ଦେଖିଲେ ପଶୁ ଚିନ୍ତା ଆସିବ, ବୃକ୍ଷ ଦେଖିଲେ ବୃକ୍ଷ ଚିନ୍ତା ଆସିବ, କେବଳ ଇଷ୍ଟ ଦେବର ସ୍ମୃତି କାର ହୁଏ, ସ୍ଥାବର ଜଙ୍ଗମ ଦେଖେ ନା ଦେଖ ତାର ମୂର୍ତ୍ତି, ସର୍ବତ୍ର ହୁଏ ତାର ଇଷ୍ଟ ଦେବର ସ୍ମୃତି, ଶୁଦ୍ଧ ଭକ୍ତ ହେଲେ ଯୁବଙ୍କ ପଶ୍ୟତି ସର୍ବଚ୍ଚ ଭଗବାନ ଯୋଗୀ ତାର, ନହେଲେ କ'ଣ କଷ୍ଟ। ଆଉ ସେମାନେ ବି ଶେଷରେ ଏ ଜଗତରୁ ବିରକ୍ତ ହେଇକି ପଳାନ୍ତି, ସେମାନେ ବି କହିଥାନ୍ତି ନା ଏଟା ଗୋଟେ ଫିଟ୍ ପ୍ଲେସ୍ ନାହିଁ, କାହିଁକି ସବୁବେଳେ ତାଙ୍କ ଲୀଳା ଚିନ୍ତନରେ ଭଜନରେ ଏଇଟା ବାଧା, ଏ ଜାଗାଟା ଗୋଟେ ବାଧା ସୃଷ୍ଟି କରେ। ତେଣୁ ଏଇ ଦେହର ଯେଉଁ ଭଗବାନ ଯୋଗ ନା ସେ ତ ବିଦ୍ୟତି ଭାବ, ଅସତ୍ୟ ଜିନିଷଟା ବିନାଶ ହବ, ଅସତ ଅସ୍ଥାୟୀ, ବିନାଶ ହବ ହିଁ ହବ, ଏବଂ ଅର୍ଜୁନ ତୁମେ ଯୁଦ୍ଧ କରିବା ଦରକାର। ଏଇଟା କହିସାରି ତା ପରବର୍ତ୍ତୀ ଶ୍ଳୋକ କହୁଛନ୍ତି, ଆତ୍ମାର ସ୍ୱରୂପ କହୁଛନ୍ତି, ଅବିନାଶୀ ତୁ ତତ୍ ବିଦ୍ଧି ୟେନ ସର୍ବମ୍ ଇଦମ୍ ତତମ୍ ବିନାଶମ ଅବ୍ୟୟ ଶାସ୍ୟ ନ କଶ୍ଚିତ୍ କର୍ତ୍ତୁମ ଅର୍ହତି। ଏ କଥା ଜାଣି ରଖ ଯେ ଯାହା ଏ ସମଗ୍ର ଶରୀରରେ ପରିବ୍ୟାପ୍ତ ହୋଇଛି ତାହା ଅବିନାଶୀ ଅଟେ, ଅବିନାଶୀ ଆତ୍ମାକୁ ବିନାଶ କରିବାକୁ କେହି ସକ୍ଷମ ନୁହନ୍ତି। ସମଗ୍ର ଶରୀର ବ୍ୟାପି ଯାଇଛି ନା, ଆଉ ଆତ୍ମାର ଶକ୍ତିଟା ସର୍ବ ଏ ପ୍ରଭୁପାଦ ଦେଖିବେ ପୁରା ବିଶ୍ୱନାଥ ଚକ୍ର ଠାକୁରଙ୍କର କମେଣ୍ଟରେ ମୁଁ ପଢ଼ୁଥିଲି, ପ୍ରଭୁପାଦଜୀ ସେ ଜିନିଷକୁ ହିଁ ଉଲ୍ଲେଖ କରିଛନ୍ତି ଯେ ଆତ୍ମା ଅବିନାଶୀ ତତ୍ ବିଦ୍ଧି। ପିତାମା ଭୀଷ୍ମ ଜଣେ ଆତ୍ମା, ଦ୍ରୋଣ ଜଣେ ଆତ୍ମା, ତୁମେ ବି ଜଣେ ଆତ୍ମା, ଆତ୍ମାକୁ କେବେ ବିନାଶ କରିହବନି, ସେ ଅବିନାଶୀ। ଯେନ ସର୍ବମିଦମ୍ ଜଗତ ଯେନ ସର୍ବମିଦମ୍ ତତମ୍, ଏ ପୁରା ଶରୀରରେ ଆତ୍ମାର ଶକ୍ତିରେ ବିଚରିତ ହେଉଛି। ଆତ୍ମା କେଉଁଠି ରହିଛନ୍ତି, କ'ଣ କରିଛନ୍ତି ଦେଖ, ପୁରା ପ୍ରଭୁପାଦ ମହାରାଜ ବାଲାଗ୍ରସତ ଭାଗ୍ରସ ସତା କଳ୍ପିତ ଶେଷ ଏସବୁ ଆଣିକି ଦେଇଛନ୍ତି ଟିକାରୁ ସବୁ ପ୍ରଭୁପାଦ ଏଇଟା ଆମର ତାତ୍ପର୍ଯ୍ୟ ସବୁ ରଚନା କରିଛନ୍ତି। ଯେଉଁ ଆତ୍ମା ଶରୀରରେ ସର୍ବତ୍ର ପରିବ୍ୟାପ୍ତ ହୋଇଛି ତାହା ପ୍ରକୃତ ସ୍ୱଭାବ କ'ଣ, ତାହା ଏହି ଶ୍ଳୋକରେ ସୁସ୍ପଷ୍ଟ ଭାବରେ କୁହାଯାଇଛି। ଆତ୍ମାଟା ଯେଉଁ ରହିଛି ସେ ତାର କ'ଣ ସ୍ୱଭାବଟା, ଶରୀରରେ ସର୍ବତ୍ର କ'ଣ ପରିବ୍ୟାପ୍ତ ହୋଇଛି ଯେକୌଣସି ଲୋକ ବୁଝିପାରିବ, ଏହା ହେଉଛି ଚେତନା। ଆତ୍ମାଟା ଶରୀରରେ ସବୁଆଡ଼େ ପରିବ୍ୟାପ୍ତ ହୋଇଛି, ଏହା କେମିତି ଗୋଟେ ସାଧାରଣ ଲୋକ ଗୋଟେ ବୁଝିବ କେମିତି, ଚେତନା ଦ୍ୱାରା ବୁଝିବ, ଚେତନା ଦ୍ୱାରା ସେ ବୁଝିବ। ଶରୀରର ସୁଖ ଦୁଃଖ ପ୍ରତି ପ୍ରତ୍ୟେକ ସଚେତନ, ସମଗ୍ର ଶରୀର ହେଉ ବା କୌଣସି ଅଙ୍ଗ ପ୍ରତ୍ୟଙ୍ଗ ବା ଅଂଶ ହେଉ, ଯଦି କିଛି ଆନନ୍ଦ ବା ଯନ୍ତ୍ରଣା ଅନୁଭବ ହୁଏ ତାହା ପ୍ରତ୍ୟେକ ଲୋକ ଜାଣିପାରନ୍ତି। ଏଇ ଗୋଡ଼ ଗୁଡ଼ା କ'ଣ କୁହନ୍ତି ନା, ଲୋକ ବସିପଡ଼େ କହିବେ ତାଙ୍କ ଗୋଡ଼ରେ ଆଉ ତାଙ୍କର ମାନେ କାଲୁଆର ଲାଗିବ, ସେ ଆଉ ଚାଲିପାରିବେ, ଗୋଡ଼ ଲାଗିବ, କଷ୍ଟ ହେଲେ ବି ତୁମେ ଜାଣିପାରୁଛେ, ଆଉ ଆନନ୍ଦ ହେଲେ ଗୋଟେ ଅଙ୍ଗର କିଛି ଆନନ୍ଦ ଆସୁଛି, କ'ଣ ଦେଖିଲେ ଆମକୁ ଆନନ୍ଦ ଲାଗୁଛି, ଚକ୍ଷୁରେ ଆନନ୍ଦ ଲାଗୁଛି, ଶୁଣିଲେ ଗୀତ ଆନନ୍ଦ ଲାଗୁଛି, ପ୍ରତି ଅନୁଭବ କରିବାର ଶକ୍ତି ଚେତନା ଏ ହେଉଛି କାହାର ଆତ୍ମା ପାଖରୁ ଆସୁଛି। ସୁଖ ଦୁଃଖ ସେଇଟା ପ୍ରଭୁଜୀ କହୁଛି, ସୁଖ ଦୁଃଖ ସବୁ ଯନ୍ତ୍ରଣା ପ୍ରତ୍ୟେକ ଲୋକ ଜାଣିପାରନ୍ତି। ଏଇ ଯେଉଁ ଚେତନା ବ୍ୟକ୍ତିର ଶରୀରରେ ପରିବ୍ୟାପ୍ତ ହୋଇଛି ତାହା ପ୍ରତ୍ୟେକ ବ୍ୟକ୍ତିର ନିଜ ଶରୀର ମଧ୍ୟରେ ସୀମାବଦ୍ଧ। ମୋର ପେନ୍ ଆଣ୍ଡ ପ୍ଲେଜର୍ଟା, ମୋର ଦୁଃଖ ସୁଖଟା ମୁଁ ଜାଣିଛି, ତୁମର ସୁଖ ସୁଖଟା ତୁମେ ଜାଣିଛ, ତୁମର ମନର ବୃତ୍ତିଟା କ'ଣ ତୁମେ ଜାଣିଛ, ତୁମ ମନ ମଣିଷ କାହିଁକି ମଣିଷକୁ ଜାଣିପାରୁନି, ସେ କହନ୍ତିନି ମୋ ମନ କଥାରେ ସେ ବୁଝିପାରିଲାନି। ଆରେ ମନ କଥାରେ କ'ଣ ସେ ବୁଝିବ, ଲୋକ ଓଡ଼ିଆରେ ଗୋଟେ କୁହନ୍ତିନି ମୋ ମନ କଥା ସେ ବୁଝିପାରୁନି, ଦେଖୁନି ତୁମେ ଯେତେ ପ୍ରକାର ବ୍ୟାଖ୍ୟା କରିକି ବୁଝେଇକି କୁହ ତା ମନ ସେଟା ବୁଝୁନି, ସେ ଅବିଶ୍ୱାସ କରିବ ନା ନା ଏଇଟା ଠିକ ନୁହଁ, ସେ ଏମିତି କରିଦେଇପାରେ ଆଉ, କାରଣ ଚେତନାଟା କେବଳ ସୀମାବଦ୍ଧ, କାହାର ଚେତନା ଆଉ ଜଣେ ଧରିପାରିବେ। ସେଥିପାଇଁ ଗୋଟେ ମଣିଷକୁ ଠକେଇବାଟା ସହଜ, ଯାହାକୁ ଜଗତରେ ଯେକୌଣସି ଲୋକ ଜଣେ ଠକିଯିବ ବା ଠକେଇଦେବ, କାହିଁକି ନା ମନୋଭାବ ତ ତୁମେ ଧରିପାରିବନି ନା, ସେଇ ଦୁଇଟା ଜିନିଷ ହେଇପାରିବନି ଭଗବାନଙ୍କ ପାଖରେ, କାହିଁ ଭଗବାନ ସୀମାବଦ୍ଧ ନୁହନ୍ତି, ଭଗବାନ ସମସ୍ତଙ୍କ ହୃଦୟରେ ଅଛନ୍ତି, ସେ ସମସ୍ତଙ୍କର ଜିନିଷ ଜାଣନ୍ତି, ଏଇଟା ସେଇଟା ପ୍ରଭୁପାଦ ମହାରାଜ ଏଠି କହୁଛନ୍ତି। ତେଣୁ ଗୋଟିଏ ଶରୀରର ସୁଖ ଦୁଃଖ ଅନ୍ୟ ଶରୀରରେ ଅନୁଭୂତ ହୁଏ ନାହିଁ, ତେଣୁ ପ୍ରତ୍ୟେକ ଶରୀର ବା ବ୍ୟକ୍ତି ଏକ ଆତ୍ମାର ମୂର୍ତ୍ତିମନ୍ତ ବିଗ୍ରହ ଅଟେ, ଏବଂ ଶରୀର ମଧ୍ୟରେ ଯେ ଆତ୍ମା ବିଦ୍ୟମାନ ଏହାର ଲକ୍ଷଣ ହେଲା ବ୍ୟକ୍ତିଗତ ଚେତନା। ଆତ୍ମାର ଆକାର ପ୍ରକାର ସମ୍ବନ୍ଧରେ ଏହି ପ୍ରକାର ବର୍ଣ୍ଣନା କରାଯାଇଛି, କେଶର ଦଶ ହଜାର ଅଗ୍ରଭାଗର ଦଶ ହଜାର ଭାଗ କରି ଏକ ଭାଗ ନେଲେ ତାହା ଆତ୍ମାର ଆକାର, ଦୁଇଟି ବାଲାଗ୍ର ଶତଭାଗ୍ରେସ କେଶ ଶତଭାଗ୍ରେସ ଏ ଦୁଇଟି ଶ୍ଳୋକକୁ ଦେଲେ। ତେଣୁ ପ୍ରତ୍ୟେକ ଆତ୍ମା ଏକ ଚିତ୍କଣ ଅଟେ, ଏହା ଭୌତିକ ଅଣୁଠାରୁ ବା ଅଚିତ ବସ୍ତୁତାରୁ କ୍ଷୁଦ୍ରତର ଅଟେ, ଏ ପ୍ରକାର ଚିତ୍କଣର ସଂଖ୍ୟା ଅନନ୍ତ ଅଟେ। ଏହି ଅତି ସୂକ୍ଷ୍ମ ଚିତ୍କଣ ଏ ଜଡ଼ ଶରୀରରେ ମୌଳିକ ନୀତି ଅଟେ, ଏବଂ ଏହି ଚିତ୍କଣ ପ୍ରଭାବରେ ସମଗ୍ର ଶରୀର ପରିବ୍ୟାପ୍ତ ହେଉଛି। କେମିତି ମାନେ ଯେମିତି ହାତଟା କାମ କରୁଛି, କେତେ ପ୍ରକାର ମାନେ ଆମର ଶରୀରର ଯେଉଁ ଅଙ୍ଗ ପ୍ରତ୍ୟଙ୍ଗଟା କାର୍ଯ୍ୟ କରୁଛି, ଚକ୍ଷୁରେ ଦେଖୁନ ପତାଟା ପଡୁଛି, ମଣିଷ ଗୁଡ଼ା ଏଇ ଯେଉଁ ପାଞ୍ଚଟା ବାୟୁ ରହିଲା ନା, କ'ଣ ପ୍ରାଣ ଅପାନ ଉଦାନ ଯେଉଁ ରହିଲା ସବୁ ପାଞ୍ଚଟା ବାୟୁ, ସେ ତା ଦ୍ୱାରା ସବୁ ଚକ୍ଷୁ ପତା ଖୋଲୁଛି, ହାଇ ମାରୁଛେ, ବାୟୁ ବାୟୁ ଛାଡ଼ୁଛନ୍ତି, ମଳମୂତ୍ର ତ୍ୟାଗ କରୁଛନ୍ତି, ଯାହା ସବୁ ସେ ବାୟୁର କାର୍ଯ୍ୟ ସେ ବି ଚାଲିଛି। ଯେତେ ପ୍ରକାର ଚେତନା ଯେତେ ପ୍ରକାର କାର୍ଯ୍ୟ ସବୁ ଚାଲିଛି କାହା ଦ୍ୱାରା, କାହାର ଉପସ୍ଥିତିରେ? ଆତ୍ମାର ଉପସ୍ଥିତିରେ. ଆତ୍ମା ନ ରହିଲେ ହବନି, ବାୟୁମଣ୍ଡଳରୁ ବାୟୁ ସରିଯାଏ ନା, ନାକ ଭିତରକୁ ଯିବନି, ଅକ୍ସିଜେନ୍ଟା ସରିଯାଉନି। ଯେମିତି ବର୍ତ୍ତମାନ ଗୋଟେ ମଣିଷ କ'ଣ କରୋନା ହେଲେ, ତାକୁ ଅକ୍ସିଜେନ୍ ସିଲିଣ୍ଡର ପୁରଉଛି, ତାଙ୍କ ନାକରେ ସିଲିଣ୍ଡର ଦିଆହଉଛି, କାରଣ ସେ ଅକ୍ସିଜେନ୍ ଦିଆହଉଛି। ଦେଖ ଆତ୍ମା ବର୍ତ୍ତମାନ ଯଦି ଗ୍ରହଣ କରୁନି କିଛି ଜିନିଷ, ବାହାର ଜିନିଷ, ତାକୁ ଆର୍ଟିଫିସିଆଲ ଦିଆଯାଉଛି, ପୁଣି ବି ସେ ଛାଡ଼ିଦେବ, ଆତ୍ମା ସ୍ୱର ଛାଡ଼ିବାକୁ ବସିଲାଣି ନା। ଆତ୍ମାଟା ମାନେ ଆତ୍ମା ତ ସ୍ୱର ଛାଡ଼ିଛି, ସ୍ୱର ତ ଛାଡ଼ିକି ପଳେଇବ ନା, ଆତ୍ମା ଚାହୁଁଛି ସ୍ୱରଟା ଧରିବା ନାହିଁ, ସ୍ୱର ତ ବିନା ତାର ତ ମିଳିଛି ପ୍ରାରବ୍ଧ ହିସାବରେ ଏତିକି ଦିନ ରହିବ। ଯେଉଁଟା ଦୁଃଖୀ ମରିଲା ବେଳେ କାହିଁକି ଗୋଟେ ଜୀବକୁ ଦୁଃଖ ଲାଗେ, କିଏ କାହାକୁ ଦୁଃଖ ଲାଗୁଛି? ଆତ୍ମାକୁ ଦୁଃଖ ଲାଗୁଛି, କାହିଁକି ନା ସେ ସ୍ୱରଟାକୁ ଭଲ ପାଏ, ସେଟା ଭଲ ପାଉଛି ସ୍ୱରଟାକୁ, ଆଉ ତା ସ୍ୱର ମୋ ସ୍ୱର, ମୋ ସ୍ତ୍ରୀ, ମୋ ପୁତ୍ର, ମୋ କନ୍ୟା, ଆତ୍ମାର ଏଟା ଗୋଟେ ଆଧ୍ୟାସ ତାକୁ ଶବ୍ଦ କୁହାଯାଏ। ବଡ଼ ବିଚିତ୍ର, ଗୋଟେ ବିଚିତ୍ର, ଆଶ୍ଚର୍ଯ୍ୟ ସେ ଲେଖେ, ସେସବୁ କହିବେ ଆଶ୍ଚର୍ଯ୍ୟବତ ପଶ୍ଚାତିକ ଆସିଛି, ଏସବୁ ଆଶ୍ଚର୍ଯ୍ୟ ଜିନିଷ, କିଛି ବୁଝି ହବନି। ଅସତ ବସ୍ତୁ ପ୍ରତି ତାର ଏତେ ବଡ଼ ଆଗ୍ରହ ରହିଯାଇଛି, ଆଉ କେମିତି ସେ ପରିବ୍ରାପ୍ତ ହେଇକି ରହିଛି। ବଳଦେବ ବିଦ୍ୟାଭୂଷଣ ଚକ୍ରପ୍ରଜା ଯାହା ଟୀକାର ରଚନା କରିଛନ୍ତି, ପ୍ରଭୁପଦ ତାହାଙ୍କୁ ଏଠି ମେନସନ୍ କରିଛନ୍ତି। ତଥାପି ସମ୍ପୂର୍ଣ୍ଣ ଦେହବ୍ୟାପୀ ଶକ୍ତିମତ୍ଵ ଜଟୃତି ତସ୍ୟମ ମହାମତ ମହୌଷଧି ଖଣ୍ଡସ୍ୟ ବା ଶିରସ୍ୟୁରସି ବା ଧୃତସ୍ୟ ସମ୍ପୂର୍ଣ୍ଣ ଦେହ ପୃଷ୍ଟିକର ଶକ୍ତିମତ୍ଵମିବ ନା ଅସମଞ୍ଜସମ। କେ ପ୍ରଶ୍ନ ପଚାରିବେ, ଆଚ୍ଛା କେମିତି ଏଟା ସମ୍ଭବ, ଯଦି ଦଶ ହଜାର କେଶର ଅଗ୍ରଭାଗର ଦଶ ହଜାର ଭାଗରୁ ଭାଗେ, ତା ଏତେ ସୂକ୍ଷ୍ମ, ସେ କେମିତି ଆତ୍ମା ଯଦି ଏତେ ଛୋଟ ହେଲା, ତାହେଲେ ଦେହଟାକୁ ପୁରା ଚେତନ କେମିତି ଦେଉଛି? ଯୋଉ ପ୍ରଶ୍ନ କରିବ ଏଠି ଚକ୍ରପାତ ଟୀକା ଯାହା ଟୀକା କରିଛନ୍ତି ପ୍ରଭୁପଦୀ ସେଟାକୁ ରଚନା କରିଛନ୍ତି। ହଁ, ଯେପରି ଆମେ କିଛି ଔଷଧ ସେବନ କଲେ ତାହା ସମଗ୍ର ଶରୀରରେ ପରିବ୍ୟାପ୍ତ ଶରୀରରେ ଅନୁଭୂତ ହୁଏ, ଠିକ ସେହିପରି ଏକ ଚିତ୍କଣର ପ୍ରଭାବ ସମଗ୍ର ଶରୀରରେ ପରିବ୍ୟାପ୍ତ, ଏ ଚିତ୍କଣର ଶକ୍ତି ତରଙ୍ଗ ଚେତନା ନାମରେ ସମଗ୍ର ଶରୀରରେ ଅନୁଭୂତ ହୁଏ, ଏହା ଏବଂ ଏହା ହେଉଛି ଆତ୍ମାର ବିଦ୍ୟମାନତାର ପ୍ରମାଣ। ଔଷଧ ଖାଉଛି ସେଟା ଦେଖୁନା, ଟିକେ ଔଷଧ ଗୋଟେ ଖାଇଦେଉଛି, ସେ ପୁରା ପୁରା ଦେହରେ ଜ୍ୱରଟା ସବୁ ଦେହରେ ସବୁଆଡ଼େ ରହୁଛି ନା ନାହିଁ, ସବୁଆଡ଼େ ପେନ୍ ହେଉଛି ନା ନାହିଁ, ପେନ୍ କିଲର ତୁମେ ଖାଇଲ ବା କ'ଣ ଔଷଧ ଗୋଟେ ଖାଇଦେବ, ତମ ଦେହ ପେନ୍ ଚାଲିଗଲା। ଗୋଟେ ଜଡ଼ ଜିନିଷରେ ଏତେ ବଡ଼ ଶକ୍ତି ରହିଛି, ସମ୍ପୃ ସମଗ୍ର ଶରୀରଟାକୁ ସିଏ କାର୍ଯ୍ୟ କରିପାରୁଛି, ସମଗ୍ର ଶରୀରରେ କାର୍ଯ୍ୟ କରିପାରୁଛି, ପ୍ରତ୍ୟେକ ଅଙ୍ଗରେ। ଯେତେବେଳେ ଜ୍ୱରଟା ହେଉଛି କ'ଣ, ଖାଲି ମୁଣ୍ଡରେ ଜ୍ୱରଟା ହେଉଛି ନା କ'ଣ, ଦେହଟା ଭଲ ଲାଗୁଛି, ପାଦଟା ଭଲ ଲାଗୁଛି? ଯେତେବେଳେ ଜ୍ୱର ହେଉଛି ଲୋକ କହିଲେ ମୋ ମୁଣ୍ଡଟା ବିନ୍ଧୁଛି, ଏ ମୁଣ୍ଡ ବିନ୍ଧିଲା ବେଳେ କ'ଣ ଗୋଡ଼ଟା ଭଲ ଲାଗୁଛି? ସବୁଟା ପୁରା ଯେକୌଣସି ଜିନିଷଟା ହେଲା ବେଳକୁ ପୁରା ଶରୀରଟାକୁ ପ୍ରଭାବିତ କରୁଛି। ହେଲେ ଔଷଧଟା ମୁଣ୍ଡ ବିନ୍ଧା ପାଇଁ ଖାଉଛେ, କିନ୍ତୁ ମୁଣ୍ଡ ବିନ୍ଧା ଦ୍ୱାରା ଶରୀରରେ ଯେତେ ଯାହା ସବୁ ନେଗେଟିଭ ଜିନିଷ ବା ଯାହା ଶରୀରରେ ଯନ୍ତ୍ରଣା ହେଉଛି, ସେଇଟା କ'ଣ ଔଷଧ ଯାଇ ସବୁ ସେମିତି କାମ କରିଦେଉଛି ନା? କାହାର ମୁଣ୍ଡ ପେଟ ଗ୍ୟାସ ହେଇଗଲା ତା ମୁଣ୍ଡ ବିନ୍ଧୁଛି, ତା ଖାଇବା ପାଇଁ ରୁଚୁ ନାହିଁ, କିନ୍ତୁ ଔଷଧଟା ଖାଇଦେଲା ମାନେ ସବୁ ଏକାଥରେ କାମ କଲା। ସେଭଳି ଆତ୍ମାର ଯେଉଁ ଶକ୍ତି ରହିଛନ୍ତି ପୁରା ଚେତନଶୀଳ, ପୂର୍ବ ସବୁ ସାଇନ୍ସ ଜାଣିଥିଲେ ନା, ସେ ସବୁ ଜାଣିଥିଲେ, ସାଇନ୍ସ ପଲିଟିକ୍ସ ହିଷ୍ଟ୍ରି, ମାନେ ଭଗବାନ ତାଙ୍କୁ ସବୁ ପୂର୍ଣ୍ଣ କରିଥିଲେ, ଆଉ ସେତେବେଳେ ତାଙ୍କର ଜ୍ଞାନ ବି ପ୍ରଚୁର ଥିଲା, ଭଲ କଲେଜରେ ପାଠ ପଢ଼ିଥିଲେ, ସେ ଜଗତର ଲୋକ ଆଉ ପଢ଼ିଲା ପଢ଼ିବା ସହିତ କିଛି ମତଲବ ନାହିଁ, ମାନେ ଭଗବାନଙ୍କର ଲୋକ ସିଏ, ଆଉ ଏ ଶେଷକୁ ଯେଉଁ ପଦଗୁଡ଼ା ଲେଖି ଯେଉଁ ଜିନିଷଗୁଡ଼ା ଲେଖିଛି ସେଟା ସବୁ ସାଇନ୍ସ ଗୁଡ଼ା, ସେ ସମୟରେ ସାଇନ୍ସ ଲେଖିଦେଇଛନ୍ତି ଭଗବାନ, ସେତେବେଳେ ତାଙ୍କର ଏତିକି ଜ୍ଞାନ ଥିଲା, ତୁମେ ବି ଜାଣିନଥିବ, ମୁଁ ବି ଜାଣିନି, ଏଗୁଡ଼ା ପାଠ ପଢ଼ିକି ଆମେ ଜାଣିନି, ଭଗବାନ ଲେଖିଛନ୍ତି ସେ କଥା। ଏକ ସୂକ୍ଷ୍ମ ଆତ୍ମାର ପ୍ରଭାବ କୌଣସି ନିର୍ଦ୍ଦିଷ୍ଟ ଶରୀରରେ ପରିବ୍ୟାପ୍ତ ହୋଇପାରେ, ମୁଣ୍ଡକ ଉପନିଷଦ ବର୍ଣ୍ଣନା ଅନୁସାରେ ଏହି ସୂକ୍ଷ୍ମ ଅଣୁଆତ୍ମା ପ୍ରତ୍ୟେକ ଜୀବର ହୃଦୟରେ ବିଦ୍ୟମାନ। ଏହି ଅଣୁଆତ୍ମା ଏତେ ସୂକ୍ଷ୍ମ ଯେ ଭୌତିକ ବିଜ୍ଞାନୀଗଣ ତାହାକୁ ଜାଣିପାରନ୍ତିନି। ଆତ୍ମାଟା ଦଶ ହଜାର କେଶଟାର ଦଶ ହଜାର ଭାଗରୁ ଭାଗେ, ଏମିତି ଗୋଟେ ଯନ୍ତ୍ର ବାହାରେ ନାହିଁ ଆତ୍ମାଟାକୁ ଦେଖିବା ପାଇଁ। ତାଙ୍କର ଜ୍ଞାନ ପରିସର ବାହାରେ, ତେଣୁ ସେମାନଙ୍କ ମଧ୍ୟରୁ କେତେକ ନିର୍ବୋଧ ଭାବେ କୁହନ୍ତି ଯେ ଆତ୍ମା ବୋଲି କିଛି ନାହିଁ। ପରମାତ୍ମାଙ୍କ ସହିତ ଅଣୁଆତ୍ମା ପ୍ରତ୍ୟେକ ଜୀବର ହୃଦୟରେ ବିଦ୍ୟମାନ, ଏବଂ ସେଥିପାଇଁ ଶରୀରର ଚଳପ୍ରଚଳ ହେବା ପାଇଁ ଯେଉଁ ଶକ୍ତି ଦରକାର, ସେ ସମସ୍ତ ଶକ୍ତି ଶରୀରର ଏକ ଅଂଶରୁ ହୃଦୟରୁ ହିଁ ବାହାରେ। ହୃଦୟରୁ ବାହାରେ ନା, ଲୋକ କ'ଣ କୁହନ୍ତି, ଆଉ ଡକ୍ଟର ତୁମେ ଯିବ ଯେଉଁ କ'ଣ ହେଟା ଗୋଟେ ରଖିଥାଏ ହେଟା, ହଁ କାନରେ ଦେଇକି ମୁଁ ଏଟା, ତାକୁ ଓଡ଼ିଆରେ ଗୋଟେ କ'ଣ କହୁଥିଲେ ସେଟା, ଗୋଟେ ସେଇଟା ସେ କାନର ଦୁଇ କାନରେ ଦେଇଦେବ, ଦେଇକି ତୁମ ଛାତିରେ ଲଗେଇବ, ଲଗେଇ ହୃତ୍ସ୍ପନ୍ଦନଟା ଦେଖିବ, ଧକ୍ 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 ସିଏ କେତେ, ସିଏ ଜାଣିଦେବେ ତାଙ୍କର ହାର୍ଟବିଟ୍, ସବୁ ହାର୍ଟବିଟ୍ କୁହନ୍ତି ନା, ହାର୍ଟବିଟ୍ଟା ହୃତ୍ସ୍ପନ୍ଦନଟା ଜାଣିଦେବେ ନା, ଆଉ ସେଇଟା ସେ ମାପ କରି ଦେଖିବେ ସେ ଗୋଟେ ସେକେଣ୍ଡ ଭିତରେ ଏଇଟା କେତେ, ଗୋଟେ ମିନିଟ ଆଗେ ଧରିବେ, ଗୋଟେ ମିନିଟ ସେ ଘଣ୍ଟା ବନିଥିବେ ନା, ଘଣ୍ଟାଟା ଏମିତି ଅନା ଦେଇକି ଦେଖିବେ ଗୋଟେ ମିନିଟ ଭିତରେ କେତେ ଥର ସେ ଧକ୍ 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 ହଉଛି, ଆଉ ସେ ସେଠି କହିଦେବେ ନା ଏଦା ବୋଧେ ଭଲ ଅଛି କି ଖରାପ ଅଛି କି, ସବୁ ନାଡ଼ି ଗୁଡ଼ା ଯୋଉ ନାଡ଼ି ଚିକିତ୍ସା ସେମାନେ ଧରିଦେଇ କହିଦେବେ ନା, ଆଉ ଆପଣଙ୍କର ପେଟ ଦୋଷ ଅଛି, ଏଇଟା ଆପଣଙ୍କର ଏଇଟା ଅଛି, ସେଇଟା ସେଇଟା ଅଛି, ସେ ନାଡ଼ିକି ସବୁ କାଲକୁଲେସନ୍ କରି କେତେ ଥର ସେ ଅପଡାଉନ୍ ହଉଛି, ସେ କେମିତି ହୃଦୟରୁ ଶୁଭ ଆସୁଛି, ଆଉ ଭଗବାନ ପ୍ରମାଣ ଦେଲେ ସର୍ବସ୍ୱ ଚାହୁଁ ହୃଦୟ ସନ୍ନିବିଷ୍ଟ, ଆଉ ମେଡିକାଲ ସାଇନ୍ସ ବି ସେଇଆ କହୁଛି ହାର୍ଟ ଫେଲ୍ ହେଇଗଲା, ଆଉ ହାର୍ଟ କାମ କରୁନି, ହାର୍ଟ କାମ ନ କଲେ ତୁମର କ'ଣ ହବ, ଆଖି କିଛି ହେଲେ ଅସୁବିଧା କିଛି ନାହିଁ, ଗୋଡ଼ ନହେଲେ କିଛି ନାହିଁ, ସବୁ ଯାହା ନହେଲେ ଚଳିଯିବ, ହାର୍ଟ ନହେଲେ ଚଳିବନି, ଆତ୍ମାଟା କେମିତି ରହିଛନ୍ତି ହୃଦୟରେ ରହିଛନ୍ତି, ସେ ପ୍ରଭୁପାଦ ସେତେବେଳେ ସେ ପଢ଼ିଥିଲେ ସେ ଲେଖିଛନ୍ତି ସୁନ୍ଦର କଥା, ଯେଉଁ ରକ୍ତ କଣିକା ଫୁସ୍ଫୁସ୍ରୁ ଅମ୍ଳଜାନ ବହନ କରି ନିଅନ୍ତି, ଫୁସ୍ଫୁସ୍ଟା ଇଂଲିଶରେ କ'ଣ କୁହନ୍ତି ଆମର ଯୋଉ ଲଙ୍ଗସ୍, ଲଙ୍ଗସ୍ଟା ଇମ୍ପୋର୍ଟାଣ୍ଟ, ସେ ସେଠୁ ସେଠି କହୁଛନ୍ତି, ଯେଉଁ ରକ୍ତ କଣିକା ଗୁଡ଼ିକ ଫୁସ୍ଫୁସ୍ରୁ ଅମ୍ଳଜାନ ବହନ କରିକି ନିଅନ୍ତି, ରକ୍ତ କଣିକାରେ ଅମ୍ଳଜାନ ସୁଯାଉଛି ନା, ଆଉ ବଡ଼ିରେ ଅକ୍ସିଜେନ୍ ପରିମାଣଟା କମିଗଲା ମାନେ, ଆଉ ତୁମର ସବୁ ନିଦ୍ରା ଠିକ ହବନି, ଭୋଜନ କମିଯିବ, ରୋଗ ହବ, କାରଣ ରକ୍ତ ରକ୍ତ କଣିକାରେ ଅକ୍ସିଜେନ୍ଟା ମିଶିପାରୁନି, ଆମେ ସବୁ ଏବେ ସବୁ ଜାଣୁଛୁ, ସେ କ'ଣ ତାର ଥିବ ପ୍ରଭୁ ସେତେବେଳେ ସବୁ ଜାଣିଥିଲେ, ସେ ସାଇନ୍ସ ସବୁ ଜିନିଷ ଜାଣିଛନ୍ତି ନା, ଇଏ କେଉଁ ଟିକାରେ ଲେଖା ହେଇଛି, ପ୍ରଭୁପାଦ ଭଗବତ ଗୀତା ଭାଗବତଙ୍କୁ ବହୁତ ସତର୍କତା ସହିତ ଅବଲମ୍ବନ କରି ରଚନା କରିଛନ୍ତି, କାରଣ ଏଇଟା ପ୍ରାମାଣିକ ଗ୍ରନ୍ଥ ତ ଏଥିରେ, ଆଉ ଯଦି ତାଙ୍କର ବିଦବତ୍ତାକୁ ତୁମେ ଜାଣିବ, ତାଙ୍କ ଲେକ୍ଚର ଶୁଣ ଆଉ ତାଙ୍କର କନ୍ଭରସେସନ୍ ଦେଖ, ବିଦବତ୍ତା ଯଦି ତାଙ୍କୁ ଜଣେ କି ତାଙ୍କର ପାଣ୍ଡିତ୍ୟ ଜାଣିବା ପାଇଁ ଚାହେଁ, କାରଣ ପ୍ରତ୍ୟେକ ବ୍ୟକ୍ତିର ଜ୍ଞାନୀର ଜ୍ଞାନର ଚାଷ ଅଛି, ଜ୍ଞାନୀ ଗୁଡ଼ା କ'ଣ ତାଙ୍କ ଜ୍ଞାନ ଚାଷ କରିଛନ୍ତି, ଏ ବହୁତ ଶ୍ଲୋକ ପ୍ଲୋକ ମନେ ରଖି ବିଭିନ୍ନ ଜିନିଷକୁ ସବୁ ମନେ ରଖି ତାଙ୍କ ମୁଣ୍ଡରେ ତାଙ୍କ ସେ ଜିନିଷଟା ଅଛି, ଜ୍ଞାନୀ ପାଖରେ ସ୍ୱନୁଭବ ନାହିଁ, ଏଇଟା ଗୋଟେ ବଡ଼ ନଲେଜଟାକୁ ବଡ଼ ବୋଲି ତୁମେ ଭାବନି, ତୁମେ ଏଇଟା କିଛି କଲ୍ଟିଭେଟ୍ କରୁଛ, ତୁମେ ଆଉ ଏଇ ଯେଉଁ କଥା ଗୁଡ଼ାକ କହୁଛ, ତୁମର ବାଗଦେବୀ ଟିକେ କ'ଣ କୁହନ୍ତି, ଆମର ସରସ୍ୱତୀ ଦେବୀ ତୁମର ଉଚ୍ଚା ଅଛନ୍ତି, ବୃହସ୍ପତି ଉଚ୍ଚା ଅଛନ୍ତି, କହିଲା ବେଳେ ସେ ତାର କିଛି କହିଦେଇଛନ୍ତି, ପାଲାବାଲା ଠାରୁ ଭାସ ଯେଉଁ ସବୁ ଅଛନ୍ତି ଆମର କ'ଣ, ସେ ଯେଉଁ ଜଗନ୍ନାଥଙ୍କ ରଥଯାତ୍ରା ବେଳେ ସେ ଘୋଷଯାତ୍ରା ବେଳେ ସେ ସବୁ କମେଣ୍ଟ୍ରି କରିବେ, ଘୋଷଯାତ୍ରା କମେଣ୍ଟ୍ରି ସବୁ କମେଣ୍ଟ୍ରି କରନ୍ତି, ଜଣେ ଜଣେ ଅଛନ୍ତି ପୁରା ତାଙ୍କ ଭାଷା ଶବ୍ଦ ଗୁଡ଼ାକ ପୁରା ଲଗେଇ ସେ କହିଦେବେ, ସେଇଟା କ'ଣ ପୂର୍ବର ପୁଣ୍ୟ ଅଛି ସେଗୁଡ଼ା ସବୁ କହିଦେଉଛନ୍ତି, ସେଥିରେ ତାଙ୍କର ଚିତ୍ତବୃତ୍ତି ବା ତାଙ୍କ ଚେତନାରେ ତାର ସେ ପ୍ରଭାବ ଗୁଡ଼ିକ କିଛି ନାହିଁ, ସେଇଟା ସରିବ ତାଙ୍କ କମେଣ୍ଟ୍ରି ସରିଲେ ପାନ ଖଣ୍ଡେ ମାରିଦେଲେ, ଗାଲର ପାନ ଚକା ହେଇଯିବ, ନହେଲେ ଏ ଆଣ ଥଣ୍ଡା ଆଣ ପିଅ, ସେଇଟା କ'ଣ ସେଥିରେ କ'ଣ ଅଛି, ପାଲା ଗାୟକ ସବୁ କ'ଣ ତା ନାଁ ସବୁ ମୁଁ ଭୁଲିଗଲିନି ଆଜିକାଲି, ସେ ପାଲା ଗାୟକ ଥିଲା କୁଣ୍ଡଳ ପିନ୍ଧିଥାଏ, ସେ ଡିମିରିଆକୁ ଆସନ୍ତି, ସେ ଆସିଲା ମାନେ ଲୋକ ହଜାର ହଜାର ଲୋକ ତାଙ୍କୁ ସବୁ ଦେଖିବା ପାଇଁ ଆସେ, ସେ ଏମିତି ଭାଷା ତାର ସବୁ ଭାଷାରେ କହିବ, ଏମିତି କରିବ ଲୋକଙ୍କୁ କନ୍ଦେଇ ଦେବ, ସେଥିରେ କ'ଣ ଅଛି, ଜ୍ଞାନୀରେ ତାର ଜ୍ଞାନଟା ଚାଷଟା କରିଛି, ଗୋଟେ କଲ୍ଟିଭେଟ୍ କରିଛି, ତାର ପୂର୍ବରୁ ବି ପୁଣ୍ୟଟା ଅଛି ନା, ତା ମୁଖରୁ ଗୋଟେ ଭାରିବ ମାନଙ୍କୁ ଯୋଉଟା ନଗଦ ବାହାରି ପଡ଼ିବ, ହେଲେ ତାର ସ୍ୱାନୁଭବ ନୁହେଁ, ତାପରେ ତାର କିଛି ଅନୁଭବ ନାହିଁ, ସେ କାଲକୁ କହିଦଉଛି, ସେ ତାର କହିଦବ, ତାର ସ୍ୱାନୁଭବ କିଛି ନାହିଁ, ଇଫେକ୍ଟ ଯୋଉଟା ତାର 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 ଚିତ୍ରବୃତ୍ତିରେ କି ତାର ତାର ପ୍ରଭାବ କିଛି ପଡ଼ିବନି, ସେ ଚିତ୍ର କିଛି ପଡ଼ିବନି, କିମ୍ବା ଅନ୍ୟମାନେ ଯେଉଁ ଶ୍ରବଣ କରିବେ କେବଳ ତାର ମାଇଣ୍ଡ ଟଚ୍ କରିବ, କାରଣ ନଲେଜଟା ନା, ନଲେଜଟା ଯଦି ମାଇଣ୍ଡରୁ ଆସୁଛି ପରମାତ୍ମାଙ୍କ ତୋର ଆସିନି, ଆଉ ସେଇଟା ତୁମର କେବଳ ମନଟାକୁ ଖୁସି କରିଦେବ, ବାସ ହେଲା ଆଉ କିଛି କରିବ, କିନ୍ତୁ ଇଏ ମହାତ୍ମାମାନଙ୍କର ବଚନ ଗୁଡ଼ିକ କ'ଣ, ସବୁ ସ୍ୱାନୁଭବ ତାଙ୍କର ପ୍ରମାଣ, ତାଙ୍କର ବୁଦ୍ଧିଟା କେଉଁଠି ଲାଗିଛନ୍ତି, ତାଙ୍କ ବୁଦ୍ଧିରେ ଚେତନାଟା ଯଦି କୃଷ୍ଣ ଚେତନା ରହିଲା, ତାହେଲେ ଯାହା ଆସିବ କାହା କତିରୁ ଆସିବ, ଆଉ ତୁମେ ଯାହା ପଢ଼ିକି ପଠା ପଢ଼ି କହିଲ ଭଲ ମନ୍ଦ କହିଲ, ତୁମ ଚେତନାଟା କେଉଁଠି ଅଛି, ଚେତନା ହିସାବରେ ଜ୍ଞାନଟା ଆସୁଛି ନା, ଆଉ କିଏ କେତେ ଭଲ କହୁଛି ସେଇଟା, ଦ୍ୟାଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ, କହିବା ଗୋଟେ ଅଲଗା ଜିନିଷ, ପାଠ ନ ପଢ଼ିଦେବା ଛୁଆ ବି କେତେ କଥା କହିଦେବେ, ପାଠ ପଢ଼ି ନାହାନ୍ତି ସିଏ ବି ପୁରା ବାଡ଼େଇ ଦେବେ କଥା କହିକି, ଉଡ଼େଇ ଦେବେ ସବୁ କଥା କହିକି, ସେଇଟା ଇମ୍ପୋର୍ଟାଣ୍ଟ ନୁହେଁ, ଚେତନାଟା ଇମ୍ପୋର୍ଟାଣ୍ଟ, ଚେତନାଟା ଯଦି ଭଗବାନଙ୍କ ପାଖରେ ରହିଲା, ଚେତନାଟା ଯଦି ଭଗବାନଙ୍କର ଚିନ୍ତା ସୁଖ ଚିନ୍ତା ରହିଲା, ସେଇଟା ଯାହା ସେଇଟା ଶୁଦ୍ଧ ଜିନିଷଟା ଆସିବ, ଏଇଟା ଯାହା ଆସିବ ତୁମର ସ୍ୱୀକୃତି ବେଳେ ଆସିବ କିମ୍ବା ପ୍ରାକ୍ଟିସ୍ ବେଳରେ ଆସିବ, ସେଇଟା ଇମ୍ପୋର୍ଟାଣ୍ଟ ନୁହେଁ, ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ସେ ଚାଲିଗଲେ ମୋ ଦେଶ ଥିଲା, ସେ ଶରତଙ୍କର ହଁ ରଜତ କର ନା କ'ଣ ନା ଚାଲିବନି, ମୁଁ ଜାଣିନି ଅଛନ୍ତି ବୋଧେ, ଅଛନ୍ତି ସେ ରଜତକର ଶରତକର ବି ନା ଶରତକର ନା କ'ଣ ମିନିଷ୍ଟର ସିଏ ବି ସବୁ କୁହନ୍ତି ଶରତକର ରଜତକର ସେମାନେ ବହୁତ ସୁନ୍ଦର ପରିଭାଷାରେ କଥାବାର୍ତ୍ତା କହିପାରନ୍ତି ସାହିତ୍ୟିକ ଭାଷା ସେମାନେ ଜାଣିଛନ୍ତି ସବୁ ଏହି ସବୁ ଉପେନ୍ଦ୍ର ଭଞ୍ଜ ସାହିତ୍ୟର କୁଆଡ଼େ କ'ଣ ଆଣିବେ ସାଙ୍ଗେ ସାଙ୍ଗେ ଯୋଡ଼ି ପକେଇବେ ଉପେନ୍ଦ୍ର ଭଞ୍ଜ ଏଠି ଏହା କହୁଛନ୍ତି ଏଠି କବି ସମ୍ରାଟ ଏଇଟା କହୁଛନ୍ତି ଏଠି ଏହା କହିଛନ୍ତି ସେଠି ସେ ଏହା କହିଛନ୍ତି ପୁରା ସୁନ୍ଦର ତୁମେ ଶୁଣିବ ଯେକୌଣସି ଗୋଟେ ଲୋକ ଶୁଣିବ ତାକୁ ତାକୁ ତାର ମାନେ ମାଇଣ୍ଡଟା ପୁରା କନ୍ଭିନ୍ସ ହେଇଯିବ ହଁ ହାର୍ଟ ବଢିଆ ଜିନିଷଟା ଆନନ୍ଦ ଏଇଟା କର୍ଣ୍ଣର ସାଇନ୍ ଜିନିଷଟା ସ୍ପିକର ସେମାନେ ସବୁ ମତ ବୀରବତ୍ତା ତାଙ୍କର ରହିଛି ଏ ସ୍ୱାନୁଭବଟା ଅଲଗା ହେଟା ଆତ୍ମାରୁ ଆସୁନି ସେଟା ପରମାତ୍ମାଙ୍କ ପାଖରୁ ଆସୁନି ସେଟା କେଉଁଠି ଆସୁଛି ସେଟା ସବୁ କଲ୍ଟିଭେସନର ପୂର୍ବ ସ୍ୱୀକୃତିରୁ ଆସୁଛି ବହୁତ କଥା ଜଣେ କହିଦେଲା ପରେ ତାର ନିଜର ଭାଷା ଗୁଡ଼ିକ ବି ତାର ଯାହା ମାର୍ଜିତ ହେଇଯାଏ ତାର କଥା କହିଛି ପାଲା ଗାୟକଟା ସେ ସେଇ ସେଇ ଭାବନେ ତୁମେ ଯେ ପାଲା ଗାୟକ ଗଲା ଏଇ ଯେଉଁ କମେଡ଼ି ଗୁଡ଼ା କରନ୍ତି କ'ଣ ନାଟକରେ ନାଟକରେ ଯେଉଁ କମେଡ଼ି ଯାତ୍ରାରେ ଯେଉଁ କମେଡ଼ି କରନ୍ତି ସେ କମେଡ଼ି ଗୁଡ଼ା ଗୁଡ଼ା କ'ଣ ସବୁ ଡାଇଲଗ୍ ଗୁଡ଼ା କ'ଣ ତାର ବହିରୁ ଥାଏ ନା କ'ଣ ସେ କମେଡ଼ି କରୁ କରୁ ସେ ତାର ନୂଆ ତିଆରି କରିଦେବ କମେଡ଼ି ସେ କମେଡ଼ି ତାର ନୂଆ ସବୁ ତିଆରି କରିଦେବ ସେ ମେକଅପ୍ କରିବ ତା ଦେହରେ କେନ ଆର ଆର ଯେଉଁ ନାଟକ ଗୁଡ଼ା ଛନ୍ଦି ହେଇଯିବ ନା ସେ ନୂଆ ସବୁ 10-50 ପଦ ନୂଆ କରିଦେବ ନା ସେ 10-50 ପେଣ୍ଡାଲ ଉଠିଲାଣି ଆଉ ତାକୁ ତୁମେ କ'ଣ ପାରିବ ସେଟା ତୁମେ ଯେ ବୁଝି ଯେତେ କଥା କହିବ ତା କଥା ସେତେ ମାର୍ଜିତ ହେଇଗଲା ସେ ଯାହା ବି ଗୋଟେ କହିଦେଇପାରିକି ଯୋଉଠି ନେଇକି ଲଗେଇ ଦେଇପାରିବ କିଛି ଅସୁବିଧା ନାହିଁ ତାର କହିବା ସ୍ପିକିଂ କାପାସିଟି ଆସିଗଲାଣି କୁହନ୍ତି ସ୍ପିକିଂ କାପାସିଟି ଏ ଇଂଲିଶ ଗୋଟେ ଇଂଲିଶ ସ୍ପିକିଂ ଯୋଉଟା ଶିଖୁଛନ୍ତି ତାଙ୍କର ଆସିଗଲା ସେ କୁଆଡ଼େ କୁଆଡ଼େ କ'ଣ କହିପକେଇବେ ଯାହା କହିଲେ ସେ ଯୋଉଠି ନେଇକି ଯୋଡ଼ିଦେବେ ଗ୍ରାମାରକୁ କେଉଁଠି କ'ଣ କରିକି ଗୋଟେ ଯୋଡ଼ିଦେବେ ଦ୍ୟାଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ ଏଇଟା ବହୁତ ବାହାର ଦିନ ପାଇଁ ଇମ୍ପୋର୍ଟାଣ୍ଟ ଇମ୍ପୋର୍ଟାଣ୍ଟ ହେଉଛି ସ୍ୱାନୁଭବ ଚେତନାଟା କେଉଁଠି ରହୁଛି ଚେତନାଟା ଯଦି ପ୍ରଭୁଙ୍କ ପାଖରେ ରହୁଛି ମୁଁ କୃଷ୍ଣଙ୍କର ଦାସ ହଁ ଚେତନା ଯଦି ଭଗବାନ ପାଖରେ ରହୁନି ସେ ବଚନ କ'ଣ ସେ ବଚନ କରୋନା ରସାୟନ ଜିନିଷ ଗୁଡ଼ା ଭକ୍ତି ଠାକୁର ଯାକ ଯେଉଁଟା ସବୁ ପ୍ଲାଟଫର୍ମ ସ୍ପିକର ସେଥିରେ କିଛି ଲାଭ ହବ ସେଥିରେ କିଛି ଆମର ଲାଭ ହବ ସେଟା ସବୁ କାନ୍ଦ ଖାଲି ଭଲ ଲାଗିବ ସେଥିରେ ଆମର ଚିତ୍ତ ଶୁଦ୍ଧି ହବନି ସଂକଳ୍ପ ଶକ୍ତି ଆସିବନି କିଛି କରିବା ପାଇଁ ମନ ହବନି କେବଳ ସେତିକି ଶୁଣିଲେ ସରିଲା ଶୁଣିଲା ପରେ ତୁମେ ଯାହା ସେ ଶୁଣିବାଟା ସେ ଯାହା କୁହନ୍ତି କାନ୍ଦ ସେ ପଳେଇଲା ଆଉ ତୁମ ଭିତରକୁ ଯିବନି କେହି ଜଗତର ଲକ୍ଷ ଲକ୍ଷ ଲୋକ ଅଛନ୍ତି ସେ କଥା ଶୁଣି କେହି ଜଣେ ଦିନେ ସଂକଳ୍ପ କରିବେ ଯେ ମୁଁ ଆଜି ମାଳି ଧରିକି ଜପ କରିବି ନା ଭାରତବର୍ଷ ଯେ ନଥିଲା ଲୋକ ଜାଣିନଥିଲେ ଜ୍ଞାନ ତାହା ନୁହେଁ ସେ ସେଇଠି ସେ ଆନନ୍ଦ ବଲ ହରି 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 ହେ କହିକି ସେ ସବୁ କ'ଣ ଆମର ପାଲାବାଲା କହିବେ ନା କେହି ହରିଭଜନ କରୁଥିଲେ ପ୍ରଭୁପାଦଙ୍କ ଯେଉଁ ବିଦବତ୍ତାଟା କିଏ ଦେଖିବା ପାଇଁ ଚାହେଁ ପ୍ରାମାଣିକ ଗ୍ରନ୍ଥ ଉପରେ କେହି ବେଶୀ ନିଜର ମତ ସ୍ଥାପନ କରନ୍ତି ଏଇଟା ସାବଧାନ ରହିବା ଦରକାର ମୁଁ କାହିଁକି ପ୍ରଭୁପାଦଙ୍କ ଚକ୍ରପାଦଙ୍କର ଜିନିଷଟା ଦେଖାଉଛି ଏଇଟା ପରମ୍ପରାର ଶିକ୍ଷାଟା କେହି ସେମିତି ନିଜର ବିଦବତ୍ତାକୁ ଦେଖିବେନି ଯାହା ସମ୍ବନ୍ଧିତ ବସ୍ତୁ କାରଣ ଗୀତାଟା ହେଉଛି କ'ଣ ସାର୍ବଜନୀନ ଶାସ୍ତ୍ର ନା ସେଟା ପ୍ରାମାଣିକ ଆଚାର୍ଯ୍ୟ ଆଉ ଏଇଟା ହିଁ ହେଉଛି ବାସ୍ତବିକ ଜୀବନ ସବୁବେଳେ ଆଚାର୍ଯ୍ୟକୁ ପ୍ରତିଷ୍ଠା କରିବା ଏଇଟା ହେଉଛି ଆମର ଲକ୍ଷ୍ୟ ପ୍ରତ୍ୟେକ ଇନଷ୍ଟିଟ୍ୟୁସନ୍ ଗୋଟା ଦେଖୁନା ତୁମେ ମୁଁ ସେଦିନ ବସି ଚିନ୍ତା କରୁ ପ୍ରତ୍ୟେକ ଇନଷ୍ଟିଟ୍ୟୁସନ୍ ଦେଖୁନା ଯେମିତି ଏଇ ଯେଉଁ ଆମର RSS ଅଛି କ'ଣ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତାଙ୍କର ଆଦର୍ଶ ହେଲା ପରେ ସେ ଚାଲିଗଲା ତାଙ୍କର ମୂଳ ଆଦର୍ଶ କିଏ ଦେଖିବେ ସେ ସେଇଟାକୁ ଧରିବେ ନା ତାଙ୍କ ମନ କି ଚେଞ୍ଜ କରିଦେବେ ସେ ତୁମେ ଖାକି ଡ୍ରେସ୍ ପିନ୍ଧୁଛନ୍ତି ନା ଆଉ ଏ ଯେଉଁ ଖଳା ଖଙ୍କୁଟ ଡ୍ରେସ୍ ପିନ୍ଧିବେ ତାଙ୍କ ପ୍ୟାରେଡ୍ କରିବେ ତାଙ୍କର ମୂଳ ଆଦର୍ଶ ଶିଖାଯାଏ ଯାହା ସେଇଟା ସେ କରିବେ ଆଉ ଯେଉଁ ଯେଉଁ ପାର୍ଟିରେ ଯାହା ଯାହା ଆଦର୍ଶ ଅଛି ଯେମିତି ଆମର କଂଗ୍ରେସ ଯେତେବେଳେ ଆମର ଥିଲେ କ'ଣ ତାଙ୍କ ନା ମହାତ୍ମା ଗାନ୍ଧୀ ତାଙ୍କର ସିଏ ଆରମ୍ଭ କରୁଥିଲେ ରାମଧୋନିରୁ ତାଙ୍କର ଆଦର୍ଶ ଏଇଟା ରଖିଥିଲେ ରଘୁପତି ରାଘବ ରାଜାରାମ କହିକି ତାଙ୍କର ମିଟିଂ ଆରମ୍ଭ କରୁଥିଲେ ସବୁ ସବୁ ଜାଗାରେ ତାଙ୍କର ଆଦର୍ଶତା ତାଙ୍କ ରଖିଛନ୍ତି ଦେଖୁନା ତୁମେ ତାଙ୍କ ପାର୍ଟି ଅଫିସକୁ ଯାଇଛ କଂଗ୍ରେସ ପାର୍ଟି ଅଫିସକୁ ଦେଖିକି ଦେଖିବ ଯେଉଁଠି ତାହେଲେ ଥିବ ମହାତ୍ମା ଗାନ୍ଧୀ ଫଟୋ ଜବାହରଲାଲ ନେହେରୁ ଫଟୋ ସେ ଆମର ଇନ୍ଦିରା ଗାନ୍ଧୀଙ୍କ ଫଟୋ ରାଜୀବ ଗାନ୍ଧୀଙ୍କର ଫଟୋ ତାଙ୍କ ସବୁ ତାଙ୍କ ଆଦର୍ଶ ଉପରେ ସେମାନେ ଚଳେଇବା ପାର୍ଟି ଆଉ ଏ ଆମର ଏଇଟା ସେ ଏମିତି ଚାଲିବ ସେମିତି ଚାଲିବ ନିଜର ପାର୍ଟିଟା ସେଥିରେ ରେଜିଷ୍ଟର୍ କଲା ଭଳିଆ କରୁଛନ୍ତି ଆଉ ତାଙ୍କର ସେ ଆଦର୍ଶ ଧରୁଛନ୍ତି ଆଉ ସେଭଳି ଆମର ଏଇଟା ପରମ୍ପରା ଜିନିଷଟା ଆଉ ଆଉ ତୁମେ ସ୍ପେକୁଲେସନ୍ କରି କିଛି ଗୋଟେ ମାନେ ବାହାର ଲୋକଙ୍କ ଭଳିଆ ତୁମେ ପାଲା ଗାୟକ ଭଳିଆ କିଛି କହିବ ସେ କିଛି ଦିନ ଗଲା ପରେ ତୁମେ ଠକିଯିବ ସେଥିରେ କିଛି ତୁମେ ସଫଳତା ଲାଭ କରିପାରିବନି କାରଣ ତୁମର ଚେତନା ଯେହେତୁ କୃଷ୍ଣ ଚେତନା ନାହିଁ ଯେଉଁମାନେ ଆସିବେ ହିଁ ସେମାନେ କୃଷ୍ଣ ଚେତନଶୀଳ ହେଇପାରିବେନି ସେମାନେ ଯେଉଁ ଜିନିଷ ଶୁଣିବା ପାଇଁ ଆସିଥିଲେ ସେ ସେଇ ଜିନିଷଟା ଯେତେବେଳେ ତୁମକୁ ନ ପାଇବେ ବା ସେଇ ଟେଷ୍ଟ ନ ପାଇବେ ସେମାନେ ଛାଡ଼ିଦେବେ ପ୍ରଭୁପାଦଙ୍କର ବିଧିବତ୍ତାଟା ଯଦି କିଏ ଜାଣିବାକୁ ଚାହେଁ ପ୍ରଭୁପାଦ କ'ଣ ତାଙ୍କର ଯେଉଁ ସବୁ କେବଳ ତାଙ୍କ ଲେକ୍ଚର ଇଂଲିଶ ଲେକ୍ଚର ଯେଉଁ ସବୁ ଦେଇଛନ୍ତି ଗୀତା ଭାଗବତ କନ୍ଭରସେସନ୍ ସ୍ଥିତି, ସିଏ ଭଗବାନଙ୍କର ଲୋକ ଅନ୍ଡାଉଟ୍, କ'ଣ ଅନ୍ଡାଉଟଲି ଜଣେ ଏଇଟା ଆସେପ୍ଟ କରିବା ଦରକାର। ଆଉ ସେଇଟା ଏବେ ଆସେପ୍ଟ ଲୋକ ଯିଏ ନ କରୁଛି ସେ ଆଉ 10 ବର୍ଷ ପରେ ଜାଣିବ। ଭାରତବର୍ଷର ହଜାର ହଜାର ସାଧୁ ଅଛନ୍ତି, ସମସ୍ତେ ତାଙ୍କର ଚେଲା ବର୍ତ୍ତମାନ ହେଇଛନ୍ତି, ସମସ୍ତେ କ୍ୟାମ୍ପରେ ଯାଇ ବିଦେଶୀମାନେ ପଶୁଛନ୍ତି। ଆଉ ସବୁ ବିଦେଶୀ ପଚାର ତୁମେ କେଉଁଠୁ ଆସିଲ, କେମିତି ଆସିଲା ଆଗେ, ସେ କହିବେ ଇସ୍କନ। ଯେତେ ସଂସ୍ଥା ଚାଲୁଛି ତାଙ୍କ ଧନରେ ଚାଲୁଛି, ପ୍ରଭୁପାଦଙ୍କ ଧନରେ ଚାଲୁଛି, ସମସ୍ତେ ତାଙ୍କର ଉଚ୍ଚିଷ୍ଟ ଭୋଜି, କାରଣ ସେ ବିଦେଶ ସମସ୍ତେ ବିଦେଶୀମାନେ ସବୁ ବିଦେଶ ଷ୍ଟାଇଲରେ ବର୍ତ୍ତମାନ ବିଦେଶକୁ ଆକର୍ଷଣ କରିବେ, ସମସ୍ତଙ୍କର ଲକ୍ଷ୍ୟ ହେଇଗଲାଣି। ଆଉ ଯୋଗୀ କତୁରୁ ଆଉ ମୁଁ ହିମାଳୟ ଯାଇ ବୁଲିକି ଆସି ଦେଖିକି ଆଇଲି, ଆଉ ସମସ୍ତେ ବର୍ତ୍ତମାନ ଖାଲି ବିଦେଶ କେମିତି ବିଦେଶୀମାନଙ୍କୁ ଆଟ୍ରାକ୍ଟ କରିବୁ, କାହିଁ ପଇସା ଜୋର ଆସିବ, ବାଟ ଫିଟେଇ ଦେଇଛନ୍ତି ସିଏ ନା। ଆଉ ତାଙ୍କ ତାଙ୍କ ଦୟାରେ ବର୍ତ୍ତମାନ ଭାରତର ସଂସ୍ଥାମାନ ଚାଲିଛି, ଆଧ୍ୟାତ୍ମିକ ସଂସ୍ଥାମାନ, ନହେଲେ କ'ଣ ଥିଲା ଭାରତବର୍ଷ ମୁଁ ଜାଣିନି। ଆମେ ଯେତେବେଳେ ଦଶ ଇସ୍କନ ଜଏନ୍ କଲୁ ଆମେ ସେତେବେଳେ ଦେଖୁନଥିଲୁ କେଉଁ ମଠ ଗୁଡ଼ା କ'ଣ ଥିଲା, ବର୍ତ୍ତମାନ ସବୁ ମଠ ବାଡ଼େଇ। ଆଉ ସେମାନେ କ'ଣ କରୁଛନ୍ତି ନା, ଯେଉଁ ଭକ୍ତମାନେ, କାରଣ ଇସ୍କନ ଗୋଟେ ବହୁତ ବଡ଼ ଇନଷ୍ଟିଟ୍ୟୁସନ୍, ଆଉ ବହୁ ଭକ୍ତଙ୍କର ବହୁ ଡିଜାୟାର, ସେଟା ଯେ ଏମିତି ନାହିଁ ଯେ ତୁମେ ସବୁ ଭକ୍ତଙ୍କର ତୁମର ଶିଷ୍ୟ ହେଲେ ତୁମେ ତୁମ କାମନା ପୂର୍ଣ୍ଣ କରିପାରିବେ, ତା କାମନା ପୂର୍ଣ୍ଣ ହେଲାନି ସେ ସେଠୁ ଇସ୍କନ ରହିବେନି, ସେଠୁ ଖୋଜିବ ଆଉ କେଉଁ ସଂସ୍ଥା, କାରଣ ସେ ସ୍ପିରିଚୁଆଲ ଲୋକ ସ୍ପିରିଚୁଆଲ ଛାଡ଼ିପାରିବନି, ତାକୁ ଧରିବେ ସେମାନେ, ହେ ପଳିଆ ଇସ୍କନ ହେଉଛି ଏହା, ଇସ୍କନ କିଛି ନାହିଁ ମ, ହେ ଖାଇ ପିଇ ବୁଲୁଛନ୍ତି, ତାଙ୍କର କିଛି ନିୟମ ମାନନ୍ତିନି, ତାଙ୍କୁ ବାସ କରି ତାଙ୍କୁ ନେବେ, ସମସ୍ତେ ବଞ୍ଚନ୍ତି ପ୍ରପଦଙ୍କ ଦୟାରୁ। ଏଇଟା ଭଜନ ଜିନିଷଟା, ଆଉ ସେଥିପାଇଁ କେହି ଏବେ ଭାବିବା ଉଚିତ ନୁହେଁ ଯେ ଚକ୍ରପାତ ଯାହା ଲେଖିଛନ୍ତି ପ୍ରଭୁ ସେଇଟା ରଚନା କରୁଛନ୍ତି, ପ୍ରଭୁପାତଙ୍କର କିଛି ବୁଦ୍ଧି ନାହିଁ, ସେମିତି ନୁହେଁ। ଏଇଟା ଗ୍ରନ୍ଥଟା ନା, ଗ୍ରନ୍ଥ ପ୍ରସଙ୍ଗ ପ୍ରାମାଣିକତାକୁ ରଖିବାକୁ ପଡ଼ିବ, ପ୍ରାମାଣିକତାକୁ ନ ରଖିଲେ ଗ୍ରନ୍ଥର ଯାହା କୁହନ୍ତି ଭଗବାନଙ୍କର ଯେଉଁ ବାଣୀର ତାର ମୂଲ୍ୟଟା କ'ଣ ରହିବ। ଏ ଯେଉଁ ପ୍ରଭୁପାତ ରଚନା କରିଛନ୍ତି, ରକ୍ତକଣିକା ଫୁସ୍ଫୁସ୍ରୁ ଅମ୍ଳଜାନ ବହର କରି ନିଅନ୍ତି, ସେଥିରେ ଆତ୍ମାର ହିଁ ଶକ୍ତି ସଂଗ୍ରହ କରନ୍ତି। କ'ଣ କ'ଣ ଲେଖିଲେ, ରକ୍ତକଣିକା ଫୁସ୍ଫୁସ୍ରୁ ଅମ୍ଳଜାନ ନିଅନ୍ତି, ସବୁ ଫୁସ୍ଫୁସ୍ ଯାଉଛନ୍ତି ସେ ଯେଉଁ ଚିତ୍ର ଭିତରେ ସବୁ କ'ଣ, ଏଇଟା ମୁଁ କିଛି ବୁଝିପାରେନି କି, ଏଇଟା ଦେଖିଲେ ମୁଣ୍ଡ ଘୋରେଇବ, ସେ ବ୍ଲଡ୍ ସବୁ ଆଜିକାଲି ଦେଖୁଛି ନା, ଏମିତି କ'ଣ ସବୁ ଯେଉଁ ସ୍କୁଲ ମାନଙ୍କର ଥାଏ, ମୁଁ ଯେତେବେଳେ ସ୍କୁଲକୁ ଯାଏ ସବୁ ଦେଖେ, ସ୍କୁଲ ମାନଙ୍କର ନାହିଁ ସବୁ ତ ରକ୍ତକଣିକା ଯାଉଛି, ସେଇଟା ମୁଁ ନାହିଁ, ଆଉ ସେଥିରେ ଯାଇକି ସେ ଫିଲ୍ଟର ସେ ତା ଭିତରେ କିନ୍ତୁ ସେ ରକ୍ତକଣିକା ଯେଉଁ ଅକ୍ସିଜେନ୍ ବହନ କରି ନେଉଛି, ଫୁସ୍ଫୁସ୍ରୁ ଅମ୍ଳଜାନ ବହନ କରି ନିଅନ୍ତି, ଯେଉଁ ରକ୍ତକଣିକା ଫୁସ୍ଫୁସ୍ରୁ ଅମ୍ଳଜାନ ବହନ କରି ନିଅନ୍ତି, ସେମାନେ ଆତ୍ମାରୁ ହିଁ ଶକ୍ତି ସଂଗ୍ରହ କରନ୍ତି, ସବୁ ହାର୍ଟ ରହୁ। ଯେତେବେଳେ ଏଇ ସ୍ଥିତି ଆତ୍ମା ଚାଲିଯାଏ, ସେତେବେଳେ ରକ୍ତ ପ୍ରବାହ କାର୍ଯ୍ୟ ବନ୍ଦ ହେଉଛି, ବ୍ଲଡ୍ ସର୍କୁଲେସନ୍ କୁହନ୍ତିନି, ସବୁ ବ୍ଲଡ୍ଟା ପରେ ଚାଲୁଛି ନା, ସବୁ ଚାଲୁଛି ଆଉ। ଆଉ ସେ ଫୁସ୍ଫୁସ୍ରୁ ଅମ୍ଳଜାନ ଯେଉଁ ଧରିକି ଆସୁଛନ୍ତି, ସେ ଶକ୍ତିଟା କେଉଁଠୁ ଆସୁଛି, ଆତ୍ମାରୁ, ପମ୍ପିଙ୍ଗ କୁହନ୍ତିନି, ହାର୍ଟର ପମ୍ପିଙ୍ଗ ବନ୍ଦ ହେଇଗଲା, ପମ୍ପିଙ୍ଗ କର, ଏ ଯେଉଁ ଗୁଡ଼ା କ'ଣ ହୁଏ ଆମର, ଏଇଟା ଆମର ହାର୍ଟ ମାନଙ୍କର ହାର୍ଟ ରୋଗ ବାହାରି ପଡ଼େ, ତା ଛାତି ହୁଏ, ତା ଛାତି ସମୟ ଇଏ କରନ୍ତି ନା, ଇଏ ତୁ ପମ୍ପିଙ୍ଗ କଲେ କ'ଣ କରିବ, ସେଇଟା କ'ଣ ସେଇଟା କାମ, ଆତ୍ମା ତାର ଛାଡ଼ିବାକୁ ବେଳ ହବ, ଆଉ ତା ଜୀବତ ଯେଉଁଦିନ ହେଲା, ଆଉ ଇଏ କ'ଣ ହେଇଯିବ, ଆଧୁନିକ ଚିକିତ୍ସା ମନା କରିପାରେ, ଏଇଟା ଗୋଟେ ଇମର୍ଜେନ୍ସି, ଏଇଟା ଆବଶ୍ୟକ ଅଛି, କେତେଟା ଜିନିଷ ହେଉଛି, କିନ୍ତୁ ଯେଉଁ ଜିନିଷ ଗୁଡ଼ାକ ଅତ୍ୟନ୍ତ ଓଷ୍ଟେଜ ଚାଲିଲା ହେଇଛି, ତାକୁ ଆମେ ଇଏ ଆଧୁନିକ ଚିକିତ୍ସାଟା କ'ଣ କରେ, ତାକୁ ବେଶୀ କଷ୍ଟ, ଯେମିତି ଗୋଟେ ଲୋକ ତାକୁ ପାରାଲାଇଜ୍ ହେଇଗଲାଣି, ତାର ବ୍ଲଡ୍ କ୍ଲଟିଂ ହେଇଗଲାଣି, ସେ କଥାବାର୍ତ୍ତା କରିପାରୁନି, ସେ ବଞ୍ଚିକି ରହିବ, କାରଣ ମେଡିସିନରେ ବଞ୍ଚିକି ରହିବ ଖାଲି, ଉଫ୍ କେତେ କଷ୍ଟ। ଏ ଯେମିତି ଗୋଟେ କ୍ୟାନ୍ସର ଯେଉଁଟା ହେଇଯାଉଛି ଫାର୍ଷ୍ଟ ଷ୍ଟେଜ ଥାର୍ଡ ଷ୍ଟେଜ, ତାକୁ ସୁ କ'ଣ କେମୋ ନା ଆପଣ, ଆରେ ବାବା ସେ ତ ମରିଯିବ ନା, ସେ ଜଣେ ଲୋକ ମୁଁ ଦେଖିଲି ବାଙ୍ଗାଲୋରରେ, ମୋତେ ମୋତେ ଭୟ ଲାଗିଲା, ସେ ପୁରା ତା ମୁହଁ ସବୁ କଳା, ପୁରା ମୁଣ୍ଡରେ ଗୋଟେ କେସ କଲା, ମୋତେ କ୍ୟାନ୍ସର ହେଇଥିଲା, ଓଡ଼ିଆ ଲୋକଟା ଗଞ୍ଜାମ ଲୋକ ଭକ୍ତ, ଆମେ ଆସିଥିଲି ପୁଅ, ମୁଁ କେମୋ ନେଲି, ତା ମୁହଁ ସାରା ଏମିତି ପୁରା ଦେଖିଲେ ଭୟ ଲାଗୁଛି, ଜଣେ ଜଣେ ଲୋକ ବଞ୍ଚି ଯାଇଛନ୍ତି। ତେଣୁ ଏଇ ଯେଉଁ ଚିକିତ୍ସା ଅଛି ବର୍ତ୍ତମାନ କଳିଯୁଗ ହିସାବରେ ବି ପୁଣି କ'ଣ କରାଯିବ, କିଛି ଇମର୍ଜେନ୍ସି ଜିନିଷ ଦରକାର, କିନ୍ତୁ ଶେଷ ଅବସ୍ଥାରେ ବହୁତ କଷ୍ଟ, କ'ଣ ଆତ୍ମା ଛାଡ଼ିକି ଯିବ ହିଁ ଯିବ, ଏ ଶରୀର ଛାଡ଼ିକି ଯିବ ହିଁ ଯିବ, ଅବିନାଶୀ ତ ଆତ୍ମା ନା, ଶରୀର ତ ବିନାଶୀ, ଏତେ କଷ୍ଟ, ମାନେ ଜୀବାତ୍ମା ସବୁ କାହିଁକି ତାର ଏ ଭାବନାଟା ଆସୁଛି ନା, ସିଏ ଶରୀରଟାକୁ ଧରିଦେଇଛି, ସେ ସେ ବହୁତ ଦୁଃଖୀ ମନେ କରୁଛି, ମୋର ଏଇଟା ଏମିତି ହେଇଗଲା, ସେମିତି ହେଇଗଲା, ସେମିତି ହେଇଗଲା, ଏହା ହେଇଗଲା, ତାହା ହେଇଗଲା, ଲସ୍ ହେଇଗଲା, ଲାଭ ହେଇଗଲା, ଯିବାତ୍ମା ତାର କୋଡ଼ ତାର ପଡ଼ି ତାର ସଂସାରରେ ତାର ଏ ଚକର ରହିଛି, କେବଳ ମୋ ପୁରୁଷ କିଏ ମୋର ସ୍ତ୍ରୀ କିଏ କହୁଛି ମୋର ପିଲାଟେ ନାହିଁ ମୋର ପୁଅଟା ହେଲାନି କିଏ କହୁଛି ମୋ ଝିଅଟା ହେଲାନି ମୋ ପୁଅ ମଣିଷ ହେଇଗଲା କିଏ ମୋର ଏମିତି ହେଇଗଲା ସେ କ'ଣ ନିଜକୁ ସରର ବୋଲି ଜୀବାତ୍ମା ସରର ବୋଲି ଭାବିଦେଇଛି ଆଉ ତାର ଖାଲି ସରର ଜ୍ଞାନଟା ଆସୁଛି ଆଉ ମୋ ପୁଅଟା ମୋ ଝିଅଟା ମୋର ଟଙ୍କାଟା ସରର ଯାହା ଜିନିଷଟା ତାର ସେତିକି ଲାଗିଲା ଆଉ କିନ୍ତୁ ସେ ଯେ ଆତ୍ମା ଏ ସରରଟା ଦିନେ ବିନାଶ ହେଇଯିବ ସେ ଆଉ ତାର ଜ୍ଞାନଟା ସେଟା ଆସୁ ଚିକିତ୍ସା ବିଜ୍ଞାନ ଲୋହିତ ରକ୍ତ କଣିକା ଗୁରୁତ୍ୱ ସ୍ୱୀକାର କରିଅଛି ଲୋହିତ ରକ୍ତ କଣିକା ଆମେ ପଢୁଥିଲୁ ସବୁ ଶ୍ୱେତ ରକ୍ତ କଣିକା ରୋହିତ ରକ୍ତ କଣିକା କଣ ହେଲା କିଛି ମନ ନାହିଁ ପଢୁଥିଲୁ ଆମେ ସାଇନ୍ସରେ ସବୁ ହେଲେ ତାକୁ ଭାରି ଗୁରୁତ୍ୱ ଇମ୍ପୋର୍ଟାଣ୍ଟ ହେଲା ରକ୍ତ କଣିକା ସବୁ କିନ୍ତୁ ଏହି ଉତ୍ସ ମୂଳ ହଉଛି ଆତ୍ମା ଏହା ସେ ବିଜ୍ଞାନ ଜାଣିପାରେ ନାହିଁ ପ୍ରବତ କହୁଛନ୍ତି ବିଜ୍ଞାନ କିନ୍ତୁ ଜାଣିପାରୁନି ଯେଉଁ ରକ୍ତ କଣିକା କଣ ଲୋହିତ ରକ୍ତ କଣିକା ଯେଉଁଟା ଭାରି ଇମ୍ପୋର୍ଟାଣ୍ଟ ସେ କେଉଁଠୁ ଶକ୍ତି ଗ୍ରହଣ କରୁଛି ଆତ୍ମାରୁ ଅବଶ୍ୟ ଚିକିତ୍ସା ବିଜ୍ଞାନ ଏକଥା ସ୍ୱୀକାର କରେ ଯେ ଶରୀରର ସମସ୍ତ ଶକ୍ତିର ଆଧାର ହେଉଛି ହୃଦୟ କାହିଁକି ସେ ଯେହେତୁ ଦେଖିପାରୁନାହାନ୍ତି ତାଙ୍କର କ'ଣ ହେଟା ଅଣୁବୀକ୍ଷଣ ଯନ୍ତ୍ର ଯାହା ସବୁ ରଖିଛନ୍ତି ସେଥିରେ ସେ ଦେଖିପାରୁନାହାନ୍ତି ହୃଦୟ ଭିତରେ କେଉଁଠି ଆତ୍ମାଟା ଅଛି ସେଥିପାଇଁ ସେ କେମିତି ଆଡମିଟ୍ କରିବ ଭଗବାନଙ୍କୁ ଗ୍ରହଣ କରିବାଟା ଏତେ ସହଜ ନୁହେଁ ସେ ଏତେ ସହଜ ନୁହେଁ ବିଲକୁଲ ସହଜ ବି ନୁହେଁ କିନ୍ତୁ ମଣିଷ ସବୁବେଳେ ପ୍ରତ୍ୟକ୍ଷବାଦୀ ହେବାକୁ ଚାହେଁ ମୁଁ ଦେଖିବି ସେଥିରେ ଗାଉଁଲିଆ ଲୋକଟା ଯେତେବେଳେ ତୁମେ ତାଙ୍କ ସାଙ୍ଗେ ପ୍ରଶ୍ନ ଭଗବାନ ସବୁ ଦେଖିଛ ସେ ପଚାର ଦେଖିଛ ତୁମ ଭଗବାନ କେବେ କି ଭଗବାନ କଥା କୁହନି ଜୀବ ଜୀବରେ ଏତେ ମାନେ ବଦ୍ଧ ଅବସ୍ଥା ସେ କେବେ ମାନିବନି ତୁମେ କହ ବାୟୁ ଯେତେ ତୁମେ ବୈଜ୍ଞାନିକ ମାନଙ୍କୁ ବୁଝାଅ ଯୁଆଡ଼େ ବୁଝାଅ ସେ କାଟି ଥୋଇଦେବେ ସେ ସେଠୁ ସ୍ୱୀକାର କରିବେନି କାହିଁକି ସ୍ୱୀକାର କରିବେନି ଯଦି ସେମାନେ ଭଗବାନଙ୍କୁ ସ୍ୱୀକାର କରିନେଲେ ତାହେଲେ ବିଜ୍ଞାନର ମୂଲ୍ୟ କିଛି ରହିବ ଆଉ ପ୍ରକୃତରେ ଗୋଟେ ଦୃଷ୍ଟି ଦେଖ ଏଇଟା କଳିଯୁଗ ବୋଲି ସବୁ ଜିନିଷ ଚାଲିଛି କିନ୍ତୁ ବିଜ୍ଞାନ ଆମର ଏଇ ବର୍ତ୍ତମାନ ଯୁଗରେ ତାହେଲେ ବନ୍ଦ କରି ହେବନି କାରଣ ମଣିଷ ବର୍ତ୍ତମାନ ଜୀବନଶୈଳୀ ହିଁ ବିଜ୍ଞାନ ଉପରେ ପର୍ଯ୍ୟବେସିତ ହେଇଯାଇଛି କେବେ ବି ବନ୍ଦ କରିହେବନି କୌଣସି ସିଷ୍ଟମ୍ ବନ୍ଦ କରିହେବନି ଏଇଟା କଳିଯୁଗର ଧର୍ମ ଏଇଟା ବୈଷୟିକ ଜ୍ଞାନ ଉପରେ ହିଁ ପର୍ଯ୍ୟବେସିତ କିନ୍ତୁ ଇଏ ଇଏ କ'ଣ କରୁଛି ବର୍ତ୍ତମାନ ଗୋଟେ ଜୀବକୁ ସମ୍ପୂର୍ଣ୍ଣ ତାର ଆତ୍ମସୁଖକୁ ଲୁଟି ନେଇ ପଳାଉଛି କିଛି ନାହିଁ ଦେହ ସୁଖ ତା ନାହିଁ ଆତ୍ମସୁଖ କ'ଣ କିଛି ନାହିଁ ଦେହ ସୁଖ ନାହିଁ ଆତ୍ମସୁଖ କ'ଣ କ'ଣ ଭଲ ଖାଇବା ଜିନିଷ ବର୍ତ୍ତମାନ ଭଲ କିଛି ଖାଉଛି କିଛି ଆମେ ଛୋଟ ପିଲାବେଳେ ଯାହା ଖାଇଥିଲୁ ଯେଉଁ ଜିନିଷ ଟେଷ୍ଟ ବର୍ତ୍ତମାନ କିଛି ବି ନାହିଁ ନା ସେ କଦଳୀ ସେ ଆଳୁ ସେ ଆଳୁ ଗୋଟେ ପଡ଼ିଦେଲେ ବିରି ଡାଲି ମୁଗ ଡାଲି ଏଇ ବର୍ଷା ଦିନରେ ସବୁ ଭଜା ହବ ପୁରା ଗାଁ ସାରା ବାସିବ ବର୍ତ୍ତମାନ ମୁଗ ତୁମେ ଭାଜିଲେ ଦେଖ ଗାଁ କୋଡ଼ି ବାସିବ କୌଣସି ଜିନିଷର ମୂଲ୍ୟ ନାହିଁ ନା ଦେହ ସୁଖର ମୂଲ୍ୟ ଅଛି ନା ବଞ୍ଚିବାର ମୂଲ୍ୟ ଅଛି କିଛି ନାହିଁ ନା ଭଲ କିଏ କାହାକୁ ଭଲ ଗୋଟେ ପାଉଛନ୍ତି ନା ବାପ ପୁଅକୁ ନା ସ୍ୱାମୀ ସ୍ତ୍ରୀ କି ନା ମଣିଷ ମଣିଷକୁ ଭଲ ପାଉଛି କିଛି ନାହିଁ ସବୁ ଆର୍ଟିଫିସିଆଲ ଏ କ'ଣ ମଣିଷର ତାର ଜୀବନଟା କିଛି କିଛି ତୁମ କଥା ଗୋଟେ ପାଗଳ ଭଳିଆ ଲାଗେ ବେଳେବେଳେ ଗୋଟେ ଭଲ ପାଉ କଥା କୁହ କିଛି ନାହିଁ ଗୋଟେ ଡ୍ରେସ୍ ପିନ୍ଧିଦେବେ ଖାଲି ଦେଖେଇବେ ବୁଲିବେ ସେ ସ୍ୱାମୀ ସ୍ତ୍ରୀ ଦି ଜଣ ହେଲେ ହେ କାମୁଡ଼ା କାମୁଡ଼ି ଘୋଷରା ଘୋଷରୀ ସବୁ ଚାଲିଥିବ କେବେ ସ୍ନେହ ମମତା କିଛି ନାହିଁ ନା ଖାଦ୍ୟର ମୂଲ୍ୟ ରହିଛି ନା ବଞ୍ଚିବାର ଗୋଟେ ମୂଲ୍ୟ ରହିଛି କିଛି ନାହିଁ ମଣିଷ ଗୋଟେ କାହିଁକି ବଞ୍ଚିଛି ନା ଗୋଟେ ପାଗଳ ଭଳି ତାର ମସ୍ତିଷ୍କ କେବଳ ଏଠୁ ସେଠୁ ସେଠୁ ବିଷୟକୁ ଗୋଟେ ଘୁରୁଛି ଗୋଟେ ଯାହା କୁହନ୍ତି ଗୋଟେ ଅଶାନ୍ତ ଗ୍ରହ ମଣିଷକୁ କେବଳ ଗୋଟେ ଏଇ ଗୋଟେ ଡେଫିନେସନ୍ ମୁଁ ଚିନ୍ତା କରୁଥିଲି ମଣିଷକୁ କେବଳ ଗୋଟେ ଅଶାନ୍ତ ଗ୍ରହ ବୋଲି ଗ୍ରହ ମାନେ କ'ଣ ଭୂତ ଗ୍ରହ ଶବ୍ଦ ସଂସ୍କୃତରେ ଭୂତ ବୋଲି କୁହାଯାଏ କୃଷ୍ଣ ଗ୍ରହ ଗ୍ରହିତ ଆତ୍ମା ଗୋଟେ ଅଶାନ୍ତ ଗ୍ରହ ସିଏ କେତେ ଦୁଃଖୀ କ'ଣ ସିଏ କାହା ଗୋଟେ ପିସ୍ଫୁଲ୍ରେ ଦେଖିବନି ଏ ଛୁଆ ଗୁଡ଼ାକ ଦେଖୁଛ ଏଠି ଗୋଟେ ଛୁଆଗୁଡ଼ା ମୋବାଇଲ୍ ଧରି ବସି ପଡ଼ିଲେଣି ସେ ଗୁଡ଼ାକ ଟପ 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 ଚାଲିଲେଣି ଛୁଆ ଅଶାନ୍ତ ସବୁ ଅଶାନ୍ତ ଗ୍ରହ ହେଇଗଲେ କିଛି ନାହିଁ କାହାର ପିସ୍ଫୁଲ୍ ମାଇଣ୍ଡ ଏଇ ବିଜ୍ଞାନ ହିଁ ଆମକୁ ଏତିକି ନେଇ ଆସିଲା ଆଉ ବିଜ୍ଞାନ ଯେତେ ଆଡ଼ଭାନ୍ସ କରିକିରିକା ଯିବ ନାସ୍ତିକତାର ସେତେ ବଢି ବଢିକା ଯିବ ବିଜ୍ଞାନଟା କ'ଣ କରୁଛି ଯେହେତୁ ଆଧୁନିକ ବିଷୟ ଭୋଗଟାକୁ ବଢେଇ ଦେଉଛି ବିଜ୍ଞାନକୁ ଆମେ କାଟିପାରିବାନି ତାର ଜୀବନ ଅଙ୍ଗ ହେଇଗଲାଣି ତାହେଲେ ସେଟାକୁ ବଢେଇ ଦେଉଛି ନିର୍ଭରତା କମି ଯାଉଛି ଈଶ୍ୱର ଭଗବାନଙ୍କ ପ୍ରତି ନିର୍ଭରତା କମି ଯାଉଛି ଗୋଟେ ଲୋକ ଯେତେବେଳେ କଷ୍ଟ ପାଉଥିଲା ତା ଛାତିରେ ଯନ୍ତ୍ରଣା ହଉଥିଲା ସେତେବେଳେ ମେଡିକାଲ ନଥିଲା ଲୋକ କ'ଣ କରୁଥିଲା ଆଗେ ଏଇଠି ଆଣିକି ଦେଲୁ ଆମର ମୋ ଛୁଆବେଳେ ମନ ଅଛି ଏଇ ଯେ ଆଖଣ୍ଡମଣି ବାବା ଆଖଣ୍ଡମଣିଙ୍କର ପାଦୁକା ସେ ସବୁବେଳେ ଘରେ ରହିଥିବ ଗୋଟେ ବୋଟଲରେ ଆମର ମାସୀ ତାଙ୍କର ଆଖଣ୍ଡମଣି ବହୁତ ବିଶ୍ୱାସ କରନ୍ତି, ସେ ସମସ୍ତେ ପୂଜା କରନ୍ତି ଆଖଣ୍ଡମଣିକୁ। ସେ ଖାଲି ପାଦରେ ଚାଲି ଚାଲିବା ସେ 30 କିଲୋମିଟର ମୋତେ ଘୋଷାରି ଘୋଷାରି ଆଣିବ, କହିଲେ ଚାଲ 10 ଟଙ୍କା ଦିଅ ତୁ ଚାଲ, ମୁଁ ଚାଲୁ ରିକ୍ସାରେ ଯିବା। ନାଇଁ 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 ସେବେ ସେଠି ଚମଡ଼ା ସବୁ ଲାଗିଛି, ମୁଁ କ୍ଷୀର ନେଇ ବାବାଙ୍କୁ 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 ଦେଇ କ୍ଷୀର ନେଇକି ଯିବି ସେଥିରେ। ସେ ଚମଡ଼ା ଗୁଡ଼ା ଟାୟାର ନା ମୋତେ ମନା କରେ, କେବେ ବି ମୋତେ ଛୋଟ ପିଲାବେଳେ ସେସବୁ ବହୁତ ଜିନିଷ ଶିଖେଇଛନ୍ତି, ପିତା ବାବା ମୋତେ କିଛି ଶିଖିନାହାନ୍ତି, ମା ମୋତେ ବହୁତ ଜିନିଷ ଶିଖେଇଛନ୍ତି। ସେ ମନା କରେ କହେ ଟିଓଲ ପାଣି କେତେବେଳେ ଠାକୁରଙ୍କ କାମରେ ହେଠି ଚମଡ଼ା ଲାଗୁ ସବୁ, ଲେଦର୍ଟା ଲାଗିନି ସେତେବେଳେ ଲେଦର୍ ଲେ କେବେ ନାହିଁ। ମୁଁ କହେ କେଉଁ ପାଣି କାହିଁ କାଢ଼ିକି ନେଉଛି, ନା ଠାକୁରକୁ ଯାଉ ସେ ପାଣି ସେଇଟା ଭଲ, ସେଇଟା ଆମେ ପିଆ ପିଇ କରିବା ଜାଗାରେ ଭଗବାନ ହିସାବରେ ହେଟା ଲଗେଇବା। ଜର୍ସି ଗାଈ କ୍ଷୀର ମନା କରନ୍ତି, ସେତେବେଳେ 30 ବର୍ଷ ତଳେ ସେମାନେ ହେଟା ବିଦେଶୀ ଗାଈ କ୍ଷୀର ସେ ମନା, ସେ ସବୁବେଳେ ପାଦୁକା ନେଇକି ଘରେ ରଖିଥିଲେ, ତେଣୁ କିଛି ହେଲେ କହିବ ପେଟ କ'ଣ ହେଉଛି, ସେ କ'ଣ ଏ ପାଦୁକ ପିଇ ଦିଅ ପାଦୁକ, ବର୍ତ୍ତମାନ କ'ଣ ହେଲା ଲୋକ ନେଟ୍ ଖେଳେ ଏ ଏଇଟା ଏଇଟା ବୋଲେ ଟାଣ ଦେଖାଯାଏ। ଆମେ କ'ଣ ଭାବୁଛୁ ମୋର ଭଲ ହେଇଗଲା, ଆରେ କେଟା କର୍ମଫଳଟା ଭାଇ ଭଲ କ'ଣ ଟା ହବ, ତୁମେ ସେଟା ହେଇଗଲେ ପୁଣି ଟାବଲେଟ୍ଟା ଖାଇଦେଲେ ତାର ସାଇଡ୍ ଇଫେକ୍ଟ ପୁଣି 2-3 ଦିନ ଝାଡ଼ା ହବ, ମୁଣ୍ଡ ବଥରା କମିଯିବ, 2-3 ଦିନ ଝାଡ଼ା ହବ ନା ପେଟ ଗ୍ୟାସ୍ ହେଇଯିବ। କର୍ମଫଳଟା ତୁମେ ଯଦି କାଟିଦେବ ତୁମେ ଭଗବାନ ହେଇଗଲ, ତୁମ ମେଡିସିନ ଯଦି କର୍ମଫଳ କାଟିଦେବ ତୁମେ ଭଗବାନ ହେଇଯାନ, ସେଟା ମୁଁ କେବେ ମୁଁ ଆଡମିଟ୍ କରିବିନି। କିନ୍ତୁ ଏଟା ତ ମଣିଷର ଗୋଟେ ମାଇଣ୍ଡ ମେକଅପ୍ ହେଇଯାଇଛି ନା, ୟା ବିନା ସେ ବଞ୍ଚିପାରିବେ, ଭଗବାନ ଦେଖୁଛନ୍ତି ବଞ୍ଚେଇବେ ନା, ସେଥିପାଇଁ ବିଜ୍ଞାନ ବି ତିଆରି କରୁଛନ୍ତି। କିନ୍ତୁ ଈଶ୍ୱର ନିର୍ଭରତା କମିଯିବ, ବିଜ୍ଞାନର କୌଶଳଟା ଯେଉଁ ଯେମିତି ବର୍ତ୍ତମାନ ଯେମିତି ହେଇଗଲା, ତୁମେମାନେ ଯେଉଁ ପଢୁଛ ଯାହା ଭଲ ମନ୍ଦ କରୁଛ, ଯେତେ ପ୍ରକାର ଲୋକ ପ୍ରବଚନ ସବୁ ଶିଖୁଛନ୍ତି ତାଙ୍କର କିଛି ନାହିଁ, କାହିଁକି ସେଗୁଡ଼ା ସବୁ ଶୁଣିଦେଉଛନ୍ତି, ୟା ପ୍ରବଚନ ଶୁଣିଦେଲେ ତା ପ୍ରବଚନ ଶୁଣିଦେଲେ ନେଟ୍ରେ ଶୁଣିଦେଲେ, ସେ ଶୁଣି କରୁଛନ୍ତି ନା, ଆଉ ସେଇଟା ଶୁଣିଛନ୍ତି ନା। ଆଉ ଆମେ ଯେତେବେଳେ ଗୋଟେ ଗୋଟେ ପ୍ରବଚନ ଆରମ୍ଭ କରୁଥିଲୁ, ନୂଆ ନୂଆ ପ୍ରବଚନ ଆରମ୍ଭ କରୁଥିଲୁ, ଗୋଟେ ବଡ଼ ପେଣ୍ଡାଲ ପଡ଼ିଯିବ, ହରିକୃଷ୍ଣ ସର ଗୋଟେ ବଡ଼ ବଡ଼ ପେଣ୍ଡାଲ ପଡ଼ିଯିବ, 3 ଦିନ ଏଠି କଥା କହିବାକୁ ପଡ଼ିବ, ଆମେ କେଉଁ କ'ଣ ଜ୍ଞାନ ଥିଲା ସେତେବେଳେ, ଆମେ ମୁଣ୍ଡ ପିଟି ପିଟି ଠାକୁରଙ୍କୁ ଡାକୁ, ଗୋଟେ ପ୍ରବଚନ ପାଇଁ 3 ଘଣ୍ଟା ବସିଗଲେ ଭଗବାନ ଡାକିବୁ, ଗୁରୁଦେବଙ୍କୁ ଡାକିବୁ, ପ୍ରଭୁ ଡାକିବୁ, କ'ଣ ପ୍ରଭୁ ଗୋଟେ ମନରେ କେମିତି ପଡ଼ୁ କ'ଣ କରୁ, 100 ବାର ଯାଇ ପ୍ରଣାମ କରିକି ବସିବୁ, କେତେ ମନ ଦୁଃଖରେ ଯାଇ ବସିଥିବୁ ପ୍ରଣାମ କରୁଥିବୁ କ'ଣ କରୁଥିବୁ, କାହିଁକି ଭଗବାନ ଯାହା ଟିକେ ଗୋଟେ ଗୋଟେ କ୍ଲାସ ବର୍ତ୍ତମାନ କ'ଣ ତୁମେ କିଛି କରିବା ଦରକାର ନାହିଁ, ବର୍ତ୍ତମାନ ପ୍ରହ୍ଲାଦ ମହାରାଜ ଚରିତ୍ର ଉପରେ 100ଟା ଜିନିଷ ବାହାରି ପଡ଼ିବ, ହେ ଇଏ ସ୍ପିକର ୟା କହି ତାପରେ ତୋର ତୁମର ଅଛି କ'ଣ, ତୁମେ ଯେଉଁଟା ପାଇଲ ସେଟା ତୁମର ସମ୍ପତ୍ତି ନୁହେଁ, ସେଟା ତୁମର କାମ ଲାଗିବନି କି ଆଉ କାହାର କାମ ଲାଗିବ, ତୁମେ ଭଗବାନଙ୍କୁ ତୁମଟା ପାଇଲ ତ ଶୁଣି ଦଉଛ ନା, ଆଉ ତୁମେ ପ୍ରାର୍ଥନା କରିପାରିଛ କି, ସେଇଟା ଯେମିତି ଜିନିଷ ଏଇଟା ସେମିତି ଜିନିଷ, ଆମେ ଶୁଣିବା ମନା କରୁଛନି, ତୁମେ ଶୁଣ କି ସେଟା ତୁମର କେମିତି କାମରେ ଲାଗିବ ସେଟା ତୁମେ ବିଚାର କର, ତୁମେ ତ କେମିତି ମନେ ରଖିଥାଉ, ଯେତେ ତୁମେ ଶୁଣିଲେ ବି ଅନ୍ୟର କଥାଟା କେବଳ ତୁମର କଥା ନୁହେଁ, ଅନ୍ୟର କଥାଟା କେବଳ ତୁମର କଥା ନୁହେଁ। ସେଥିପାଇଁ ଆମର ଶ୍ରବଣ ପ୍ରୋସେସ ରହିଲା, ଆମେ ଗୁରୁଙ୍କ ପାଖରେ ଯେଉଁଟା ଶୁଣୁଛେ କେବେ ବି ଆମେ ସେ ଗୁରୁଙ୍କର କଥାଟାକୁ ସେତିକି ଇଫେକ୍ଟ କେବେ ହବନି, ଯଦି ପ୍ରଭୁପା ଯାହା କହୁଛନ୍ତି ଆମେ ସେଟା ସେତିକି କହିଲୁ, କାରଣ ସେଟା ତାଙ୍କର କଥା, ସେଥିପାଇଁ ଯଦି ତାଙ୍କର କଥା କହିବ ତାଙ୍କ ନାଁ କହିବାକୁ ପଡ଼ିବ, ପ୍ରଭୁପାଦ ଏଟା କହିଛନ୍ତି, ଗୁରୁଦେବ ଏଟା କହିଛନ୍ତି, ଇଏ ଏଟା କହିଛନ୍ତି, ସେଟା ତାଙ୍କ କଥା ନା, ଆଉ ସେ ସେଟା ଚାଷ କରିକି ପାଇଛନ୍ତି, ଆଉ ଆମେ ତ ନିଜେ ଦେଖିଛୁ। ଏବେ ବି କୌଣସି କ୍ଲାସ୍ ଆମେ ଖୋଜିବାକୁ ଭଲ ଲାଗେନି, ମେଡିଟେଟ୍ କରିବାକୁ ଭଲ ଲାଗେ, କାରଣ ଆମ ହାବିଟ୍ଟା ସେୟା, ଆଜି କ'ଣ କହିବାକୁ ପଡ଼ିବ ନା ଏଇଟା କହିବାକୁ ପଡ଼ିବ, ଠିକ୍ ଅଛି ଏଇ କ୍ଲାସ୍ ଗୋଟେ ଦେବାକୁ ପଡ଼ିବ, ଏମିତି ଟିକେ ଟିକେ ଖାଲି ଦେଖିଦେଲେ ବି ହେବନି ଆମକୁ, ଏ ଟିକେ ଉପରେ କ'ଣ ଲାଗିବ ଚିନ୍ତନ କରିବାକୁ ପଡ଼ିବ, ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ପଠନ ଆ ପ୍ରଭୁ ଏଇଟା ଦେଲା, ଆଉ ପୁଣି ସେଠି ଯେମିତି ବସିଲା ପୁଣି ସେଇ କଥା କ'ଣ ଆଉ ଗୋଟେ କଥା ସେ ମୁଣ୍ଡ ଢୁକିବ, କାରଣ ନିର୍ଭର କରିବାକୁ ପଡ଼ୁଛି ନା, ଆଉ ତୁମେ କ'ଣ କରିବ, ମୋବାଇଲ ମାରିଦେଇକି ଦେଖ ଏଇ କ'ଣ ୟୁଟ୍ୟୁବ୍ ଖୋଲ ଖୋଲ ଖୋଲ, ସେ ମୋତେ ଫୋନ୍ କରିବ, ମହାରାଜ ଆମେ ଆପଣଙ୍କ କଥାଟା ଶୁଣୁଛେ, ମୁଁ ସେଠି କ୍ଲାସ୍ ଦେଇଦେଲି, ହେଲେ ହଁ ଭଲ ତୁମେ ଶୁଣିକି ଦିଅ, କିଛି ଅସୁବିଧା ନାହିଁ, ସେଟା ତୁମ ଧନ ନୁହେଁ, ସେଟା ତୁମ ଜିନିଷ ନୁହେଁ, ଆଉ ତୁମର ଗୋଟେ ମାଇନସ୍ ପଏଣ୍ଟ ହେଇଗଲା କ'ଣ, ତୁମେ ଆଉ ଭଗବାନଙ୍କ ଉପରେ ନିର୍ଭର କରିବନି, ପ୍ରଭୁଙ୍କ ପ୍ରାର୍ଥନା କରିବନି। ଆମେ ଯେତେ କଥା ଶିଖିଛୁ, ଯେତେ ଯେଉଁ ଭାଗବତ କଥା କରୁ, ଯାହା କରୁ, 3 ଘଣ୍ଟା ପ୍ରବଚନ 10 ଘଣ୍ଟା ଆମେ ଖାଲି ଖାଲି ଚିନ୍ତା କରୁ, ଭଗବାନ ଡାକିବାକୁ ପଡ଼ିବ, କାରଣ ଏତେ ଲୋକ ଶୁଣିବେ କ'ଣ କହିବି ପ୍ରଭୁ, କ'ଣ କରିବି, କେଉଁଠୁ କ'ଣ ବୁଦ୍ଧି ଆସିବ, କ'ଣ କରିବ, କଲ୍ଟିଭେଟ୍ ଏମିତି ଆମେ ଗୋଟେ ଚାଷ ସବୁ, ସେତେବେଳେ ତ ଏଇ ଲ୍ୟାପଟପ୍ ଖୋଜିକି ସବୁ, ସେତେବେଳେ ଗୁଗୁଲ ଫୁଗୁଲ ଇଣ୍ଟରନେଟ୍ ଆମ କତରେ ନଥିଲା, କିଛି ନାହିଁ, କୌଣସି ଜିନିଷ ନଥିଲା ଆମ କତରେ, ସେଇଟା ଯେମିତିକା ଜଣେ ଈଶ୍ୱର ଉପରେ ନିର୍ଭର କଲେ ଯାହା ପ୍ରାପ୍ତ ହୁଏ ସେଇଟା ଈଶ୍ୱରଙ୍କର ଜିନିଷ, ସେଇଟା ଆମର କଲ୍ୟାଣ ହବ, ଅନ୍ୟର କଲ୍ୟାଣ ହବ, ଆଉ ଏଇଭଳି କରୁଛି ବର୍ତ୍ତମାନ ଆମକୁ, ବିଜ୍ଞାନଟା ଈଶ୍ୱର ନିର୍ଭରଠାରୁ ଦୂରେଇ ନଉଛି, କାରଣ ଏଇଟା ସବୁ ଜିନିଷ ଗଲା ପାଖରେ ଆଭେଲେବୁଲ ହେଇଯାଉଛି, ତୁମେ ଗୀତାର ଗୋଟେ ପ୍ରବଚନ ଦେବ, ଗୀତାର କଥାଟା ଦେବ, ତୁମେ ଗୀତାଟା ପଢ଼ିକି ପ୍ରଭୁପାଦ ଏଇଟା କ'ଣ କହିଛନ୍ତି, ଆମେ ଜିନିଷ ପଢ଼ୁଥିଲୁ ନା, ଆଚ୍ଛା ଏଇଟା ଏମିତି ଆତ୍ମା ସୁକ୍ଷ୍ମ ସୁକ୍ଷ୍ମ ଆତ୍ମା ସୁକ୍ଷ୍ମ ହେଲେ ଆତ୍ମା ସୁଖ ବିଷୟରେ କେଉଁଠି କୁହାଯାଇଛି? ଚୈତନ୍ୟ କେଉଁଠି କୁହାଯିବି? ଏଠି କେଉଁଠି କୁହାଯିବି? ତୁମେ ତୁମେ ଆଉ ସେଇଟା କରିବନି, କାରଣ ତୁମେ ଜାଣିଛ ଏତେ ନମ୍ବର ଶ୍ଳୋକର କିଏ କ'ଣ କହିଛନ୍ତି, କେଉଁ ମହାରାଜ କ'ଣ କହିଛନ୍ତି, କିଏ କ'ଣ କହିଛି, ଫଟୋ ଖୋଲିଦେଲ ଆଉ ତାକୁ ଲେଖିଦେଲ, ବାସ ଚାଲ କଥା କହିଦେଇ ଚାଲିଲା। ତ ତୁମର ନିର୍ଭରତା ଈଶ୍ୱରଙ୍କ ଉପରେ ହେଲାନି, ତୁମର ଭଗବାନଙ୍କ ଉପରେ ନିର୍ଭରତା ହେଲାନି। ସେତେବେଳେ ପ୍ରବଚନ ନଥିଲା, କ୍ୟାସେଟ୍ ନଥିଲା, ଆଉ ଆମେ ପବ୍ଲିକ ଗୁରୁଦେବଙ୍କ କଥା ପ୍ରଭୁପାଦଙ୍କ କଥା ପବ୍ଲିକରେ କିଛି କହିବ, ଖାଲି ଉଦାହରଣ ସ୍ୱରୂପରେ କହିବ, କାରଣ ସେଟା ଆଚାର୍ଯ୍ୟଙ୍କ ମାଣ୍ଡଟା ତମ କ'ଣ ଲୋକ ବୁଝିବ, ସେ ବୁଝିପାରିବେ କି? ଆଚାର୍ଯ୍ୟଙ୍କ ମାଣ୍ଡ ତ ପୁରା ରିପିଟ୍ କରିବନି ପବ୍ଲିକରେ ନା, ମୁଣ୍ଡ ପିଟି ପିଟି ଠାକୁରଙ୍କ କତିରୁ ଡାକିକି ଯେତିକି ଯେତିକି ଆମେ ଶିଖୁଥିଲୁ ସେଇଭଳିଆ ବିଜ୍ଞାନଟା ସେଭଳିଆ ହେଇଗଲା। ବିଜ୍ଞାନଟା ହେଇଗଲା ଏତେ ହାତ କଥା କୁହନ୍ତୁ କ'ଣ, ହାତ ପାଖରେ ସବୁ ଜିନିଷ ମିଳୁଛି, ସେତେବେଳେ ଈଶ୍ୱରଙ୍କୁ ହାତ ଟେକିବ, ହାତ ପାଖରେ ସବୁ ମିଳିଗଲାଣି ଆଉ ଈଶ୍ୱରଙ୍କୁ ହାତ ଟେକିବ କିଏ ନାହିଁ, ଏଇଟା ଅସୁବିଧା ହେଇଯାଉଛି। ବିଜ୍ଞାନ କେବେ ସ୍ୱୀକାର କରିବନି, ବିଜ୍ଞାନ କେବେ, ଯଦି ବିଜ୍ଞାନ ଏଇ ଭଗବାନଙ୍କୁ ପୂର୍ଣ୍ଣ ରୂପରେ ସ୍ୱୀକାର କରିନବ ତାହେଲେ ବିଜ୍ଞାନର ସତା ଆଉ ରହିବନି, କାରଣ ପ୍ରକୃତରେ ସବୁ ହିଁ ଭଗବାନ ତିଆରି କରୁଛନ୍ତି। ଆଉ ବିଜ୍ଞାନ ଯଦି ଏତେ ଉନ୍ନତ ତାହେଲେ ଜୀବାଣୁ ଗୁଡ଼ା ସେହି ତିଆରି କରିଛି, ବିଜ୍ଞାନ ହିଁ ତିଆରି କରିଛି ଜୀବାଣୁ, ଏଇ ଯେଉଁ କରୋନା ବର୍ତ୍ତମାନ କିଏ ତିଆରି କରିଛି, ବିଜ୍ଞାନ ହିଁ ତିଆରି କରିଛି। ଦେଖ ଆସି ଲାବୋରେଟୋରୀ କରୁ କରୁ କ'ଣ ବାହାରୁଛି ବୋଲି କହୁଛନ୍ତି, ଆଉ କିଛି କାମ ନାହିଁ, କେଉଁ ଏଡ଼େ ପାଗଳ, କିଛି କାମ ହିଁ ନାହିଁ, ସେ ବାଦୁଡ଼ି ଦେହରେ କେଉଁ ଜୀବାଣୁ ଅଛି, କାଳେ ସେ ଭାଇରସ୍ ବାହାରିବ। ମୁଁ ଯେତେବେଳେ ଯାଇଥିଲି ସେ ରଷିଆ ସାଉଥ ରଷିଆ ଯାଇଥିଲି, ମୋତେ ଜବରଦସ୍ତି ନେଇ ଗଲେ, ମୁଁ କହିଲି ଭାଇ ଇଞ୍ଜେକ୍ସନ ଫିଞ୍ଜେକ୍ସନ ମୁଁ ଦେବିନି, ତୁମର ଭାଇରସ୍, ମୁଁ ଭାଇରସ୍ କ'ଣ ଶୁଣିବି ନଥିଲି, ଏଇଟା ଗୋଟେ କ'ଣଟା, ମୁଁ ତୁମେ ଜାଣିନ ବାହାରି ପାରିବନି, ତୁ ଜବରଦସ୍ତି ମୋତେ ନେଇକି ଗଲେ, ମୁଁ କହିଲି ଭାଇ ଯା କରିକି ଇଞ୍ଜେକ୍ସନ ଦେବନି, ଏକଲେ ଯଦି ଭାଇରସ୍ ହବ ତୁମେ ସେଇଠି ରହିବ, ମୁଁ କହିଲି ମୁଁ ଯିବିନି, ଜବରଦସ୍ତି ନେଲେ ମୁଁ କ'ଣ କରେ, ଯାଇଛି ବିଦେଶ, ମୁଁ କ'ଣ ଡୋଡ଼ି ପଳେଇ ଆସିବି ନା କ'ଣ ଇଣ୍ଡିଆରେ କ'ଣ ନା, ପିକ୍ ପିକ୍ ଭାଇରସ୍ କହିଲେ, ସେ ଘୁଷୁରୀ ଗୋଟେ ଭାଇରସ୍ ହଉ, ସମସ୍ତେ ଏମିତି ଜ୍ୱର ହେଉଛି, ଏହା ହେଉଛି, ତୁମେ ଚାଲ ଟେଷ୍ଟ କରିଦେବ, ନହେଲେ ସାଙ୍ଗେ ସାଙ୍ଗେ ଇଞ୍ଜେକ୍ସନ ମେଡିସିନ ନେବାକୁ ପଡ଼ିବ। ଏ ଘୁଷୁରୀ କ'ଣ ଭାଇରସ୍ ହେଲା, ସେଗୁଡ଼ା ସବୁ ମାନେ ମ୍ଲେଚ୍ଛ ଗୁଡ଼ାକ ସବୁ ଖାଇକି ସବୁ ଖାଇବେ, ଘୁଷୁରୀଟା କ'ଣ ଖାଇବା ପାଇଁ ହେଇଛି କି? ତୁମେ ସେଇଟା ଯଦି ଖାଇବ, ଖାଇକି ତାର ଅବଶିଷ୍ଟ ଗୁଡ଼ାକ ତ ଚମଡ଼ା ଫମଡ଼ା ଗୋଟେ ରାସ୍ତାରେ ପକେଇବ, ସେ ଚାଇନା ଗୋଟେ ଦେଶ, ସେଥିରେ ପ୍ଲାଷ୍ଟିକ ଛଡ଼ା ସବୁ ଖାଆନ୍ତି, ସେଇଟା ସବୁ ଖାଆନ୍ତି, କୁକୁରକୁ ଖାଇବେ, କୁକୁର ତାଙ୍କ ଫିଷ୍ଟ ସବୁ ଖାଆନ୍ତି, ଝିଟିପିଟି ଆଚାର କରି ଖାଆନ୍ତି, ଆମେ ଛୋଟବେଳେ ପଢ଼ୁଥିଲୁ ଝିଟିପିଟି ଅସରପକୁ ଆଚାର କରି ଖାଇବେ, ଏଇଟା ଏମିତିକା ଲୋକ, ଆଉ ତାଙ୍କ ବୁଦ୍ଧିରେ ବିଶ୍ୱ ବର୍ତ୍ତମାନ ଚାଲିଛି, ସେମାନେ ସବୁ ଜିନିଷ ତିଆରି କରି, ଆଉ ସେଗୁଡ଼ା ସବୁ କ'ଣ ସେ ମାରି ଖାଇବେ, ତାକୁ ତାକୁ ଟେଷ୍ଟ କରି ଆଇଥିବ କେଉଁ ଜୀବାଣୁ ହେଉଛି, ସେ ଜିନିଷ ଜୀବାଣୁ ହେଉଛି, ଏଇଟା ମାରିଲା ଆଉ କ'ଣ, ବିଜ୍ଞାନ ତ ଏହା କରିଛି ଆଉ କ'ଣ, ବିଜ୍ଞାନ ସେଇଟା କରି କରିଦେଲେ ଗୋଟେ ହେଉଛି କ'ଣ, ଭ୍ୟାକ୍ସିନ ବାହାର କର, ଭ୍ୟାକ୍ସିନ ବାହାର କର, ଏହା କର ତା କର। ସେତେବେଳେ ଯେଉଁ ମହାମାରୀ ହେଉଥିଲା ସେତେବେଳେ ଭଗବାନ ଡାକୁଥିଲେ ଲୋକ, ମୁଁ କହୁନି ଯେ ଭ୍ୟାକ୍ସିନ ନିଅନି କିଛି କରନି, କିନ୍ତୁ ମୁଁ ଭଲ ଭାବରେ ଜାଣିଛି ବା ଯାହା ଅନୁଭବରେ ଦେଖୁଛି 10-20 ବର୍ଷ ବଞ୍ଚିକି ଜଗତରେ, ଏ ଜଗତର ଈଶ୍ୱରଙ୍କ ନିର୍ଭର ବିନା ଏ ସବୁ ଜିନିଷ ଗୋଟେ ପାଣି ଫାଟି, ଗୋଟେ ପାଣି ଫାଟି ଯାଏନି, କ୍ଷୀରି କରିଦିଅ କ ପାଣି ଫାଟିଗଲା, ପାଣି ଫାଟିଯିବ, ଜୀବନଟା ପାଣି ଫାଟିଯିବ। ଏବେ ଦେଖୁଛୁ ସବୁ, ଆମେ ଛୋଟ ପିଲାବେଳେ ଯେତିକି ସ୍ନେହ ମମତା ଘରେ ସବୁ ଦେଖିଥିଲୁ, ପରିବାର ଜୀବନ କିଛି ନାହିଁ, ବର୍ତ୍ତମାନ ସବୁ ବିଜ୍ଞାନ ଏ ହିଁ କରିଛି, ଛୁଟା କରିଦେବ ସମସ୍ତେ, କିଛି ନାହିଁ ବର୍ତ୍ତମାନ, ସ୍ୱାମୀ ସ୍ତ୍ରୀ କୌଣସି ଜିନିଷ କିଛି ନାହିଁ, କାହାର କୌଣସି ଗୋଟେ ସ୍ନେହ ମମତା ସବୁ କାହାକୁ ନିଷ୍ଠୁର କରିଦେଲା, ଇଏ ବିଜ୍ଞାନ, ହାତରେ ମୋବାଇଲ ରହିଲା ବାସ ସବୁ ସରିଲା, ଜଗତକୁ ସେମାନେ ପାଖରେ ରଖିଲେ, ଏମାନେ କ'ଣ ଆତ୍ମା ବିଷୟରେ ସ୍ୱୀକାର କରେ, ସେ ପ୍ରଭୁପତି ମହାରାଜ କହୁଛନ୍ତି ସେମାନେ କେବେ ସ୍ୱୀକାର କରୁନାହାନ୍ତି, କେବେ ଗୋଟିଏ ଜିନିଷ ସ୍ୱୀକାର କରୁଛନ୍ତି। ବିଜ୍ଞାନ ଏକଥା ସ୍ୱୀକାର କରେ ଯେ ଶରୀରର ସମସ୍ତ ଶକ୍ତିର ଆଧାର ହେଉଛି ହୃଦୟ, ହାର୍ଟଟା, କିନ୍ତୁ ହୃଦୟର ଅଧିଶ୍ୱର କିଏ, ଆତ୍ମା, ସେଟାକୁ ସେ ମାନିବ, କାହିଁ ସେ ଦେଖିପାରୁନି ଆଉ ଜାଣିପାରୁନି ଆଉ, ବହୁତ କଷ୍ଟ ନା, ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ, ବିଦେଶୀମାନଙ୍କୁ ବୁଝିବାଟା ଏତେ ସହଜ ନୁହେଁ, ତାଙ୍କ ବିଜ୍ଞାନଟା ତାଙ୍କ ଦେଶର ସବୁ ଜିନିଷ କରୁଛି ଆଉ, ଅଦ୍ଭୁତ ଜିନିଷ ତ ସବୁ ବିଜ୍ଞାନ ତାଙ୍କର ହେଉଛି, ଦେଖିଲେ ମୁଣ୍ଡ ଖରାପ ହେଇଯିବ ଯାହା ସବୁ ତାଙ୍କ ଦେଶ, ତାଙ୍କ ଦିଗା ବ୍ରିଜ, ତାଙ୍କର ଯେଉଁ ସବୁ ଜିନିଷ, ଅଦ୍ଭୁତ ଜିନିଷ ତାଙ୍କର ସବୁ, ସେ ସେଗୁଡ଼ା ଦେଖିଛନ୍ତି ଆଉ, ତୁମେ ଖାଲି ଭଗବାନ ଅଛନ୍ତି ଗୋଲୋକ ବୃନ୍ଦାବନ କେଉଁଠି, ସେ ମାନେବେ, ସେ ତାଙ୍କ କେବଳ ଏଇ ପ୍ରଭୁପାଦ ହିଁ ବୁଝେଇ ଦେଇଥିଲେ, ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାର, ତାଙ୍କ ଶକ୍ତିଟା ତାଙ୍କର ଶକ୍ତି ଦ୍ୱାରା ସେମାନେ ଉପଲବ୍ଧି କରୁଥିଲେ, ସେଟା ପ୍ରଭୁପାଦଙ୍କର ଶକ୍ତି, ଆଉ ହିରଣ୍ୟକଶିପୁ ଆଉ କ'ଣ କେହି ଜଗତରେ ବୁଝେଇ ଦେଇପାରିଥାନ୍ତେ, ପ୍ରହ୍ଲାଦ ତାଙ୍କ ଭକ୍ତିରେ ଶକ୍ତିଟାକୁ ଦେଖେଇ ଦେଲେ, ନୃସିଂହଦେବ ଆସିଲା ପରେ ହିରଣ୍ୟକଶିପୁ ବୁଝିଲେ ଯେ ହଁ ଏ ଭଗବାନ ବୋଲି, ସେଟା ପ୍ରହ୍ଲାଦଙ୍କର ଶକ୍ତି ନା ଆଉ ନା ହିରଣ୍ୟକଶିପୁର ଶକ୍ତି, ହିରଣ୍ୟକଶିପୁ ଯେଉଁ ଦେଖିଲା କାହା ଶକ୍ତିରେ ଦେଖିଲା? ନୃସିଂହଦେବ ପ୍ରହ୍ଲାଦ ଆବିର୍ଭାବ କରେ, ନିର୍ବିଶେଷ ଶୂନ୍ୟବାଦୀ ଆଉ ବିଦେଶୀ ଲୋକ ମାନନ୍ତି କାହାକୁ? କିଛି ନା, ଖାଲି ସ୍କାଇସ୍କ୍ରାପର ବିଲ୍ଡିଂ, ବିଶାଳ ବିଶାଳ କୋଠା, ତମେ ସେ କୋଠାକୁ ଦେଖିଲେ ତମ ଛାନିଆ ହେଇଯିବ। ରୁଷର ସେ ରୁଷର ଏୟାରପୋର୍ଟ, ମସ୍କୋର ଏୟାରପୋର୍ଟରୁ ମୁଁ ଆସିଲା ବେଳକୁ ସେ ଗୋଟେ କୋଠା ଦେଖୁଥିଲି, ସେ କୋଠାକୁ ବେକ ତୁମର ଭାଙ୍ଗିଯିବ। ସେ ଯୋଉ ଡିଜାଇନ ମୁଁ ଦେଖି ମୁଁ ପାଗଳ ହେ ବିଦେଶରେ ଦେଖି, ଏଇଟା କି ପାଗଳ ଗୁଡ଼ା ଏମିତି କାହିଁ କରୁଛନ୍ତି ଘରକୁ ଏ ଭଳିଆ ଜେଡ ଭଳିଆ ବଙ୍କା ରଙ୍କା କଣ ଦେଖିଲେ ସବୁ କରୁଥିବେ, ଅଦ୍ଭୁତ ସବୁ କାମ କରିଥାନ୍ତି। ସେଠି ତୁମେ କଣ ଦେଖିବ, ମାନେ ତାଙ୍କ କଣ ନାହିଁ ସେଠି, ସେମାନେ କାହିଁକି ଗୋଟା ମାନିବେ, ଘରୁ କାହିଁ ମାନିବ? ପ୍ରବାଦ ସେ ଶକ୍ତିଟା ଥିଲା ନା, ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ, ଆଉ ମାନିବେନି ଭାରତ ସେଇଟା ହେଇଯିବନି, ଭାରତରେ ବର୍ତ୍ତମାନ କେହି ମାନୁଛନ୍ତି ନା କଣ? ଆମ ସଂସ୍କୃତିରେ ଏଇ ଯାହା ପ୍ରବାଦଙ୍କର ପ୍ରଭାବଟା ରହିଛି ବୋଲି ନା, ଆଗକୁ ଯୋଉ ଆସିବ କିଛି ମାନିବେନି, ଭଗବାନ ଭଗବାନ କିଛି ମାନିବେନି, ବିଜ୍ଞାନଟା ପଶିଲା ମାନେ ଭାଙ୍ଗିଦେବ ସବୁ, ଆଉ ଗୋଟେ ଜିନିଷକୁ ଭାଙ୍ଗିଦେବ ତୁମର ଏଇ ନିର୍ଭରତାଟା ଭାଙ୍ଗିଦେବ, ଆଉ ହାତ ପାଖରେ ସବୁ ଜିନିଷ ମିଳୁଛି, ସେ କାହିଁକି ଈଶ୍ୱର ଉପରେ ନିର୍ଭର କରି? ଏହି ପ୍ରକାର ଅଣୁ ଆତ୍ମା ଗୁଡ଼ିକ ସୂର୍ଯ୍ୟକିରଣରେ ଭାସି ବୁଲୁଥିବା ଅଣୁମାନଙ୍କ ସହ ତୁଳନା କରାଯାଏ। ସୂର୍ଯ୍ୟକିରଣରେ ଅସଂଖ୍ୟ ଦୀପ୍ତିମନ୍ତ ଅଣୁ ଅଛି, ଠିକ୍ ସେହିପରି ଭାବରେ ଭଗବାନଙ୍କର କିରଣରେ ଯେଉଁ ଦୀପ୍ତିମନ୍ତ ଅଣୁଗୁଡ଼ିକ ଭାସି ବୁଲୁଛନ୍ତି, ସେମାନେ ଭଗବାନଙ୍କର ଅଂଶ ବିଶେଷ ବିଭିନ୍ନାଂଶ ଅଟନ୍ତି। ଏହି କିରଣକୁ ଭଗବାନଙ୍କର ପ୍ରଭାବ ବା ଅଙ୍ଗ ପ୍ରଭାବ କୁହାଯାଏ। ବୈଦିକ ଜ୍ଞାନ କିମ୍ବା ଆଧୁନିକ ବିଜ୍ଞାନ କେହି ଶରୀରରେ ଆତ୍ମାର ବିଦ୍ୟମାନତା କଥା ଅସ୍ୱୀକାର କରୁନାହାନ୍ତି। ସ୍ୱୟଂ ପରମପୁରୁଷ ଭଗବାନ ସେ ଆତ୍ମଜ୍ଞାନ ସୁସ୍ପଷ୍ଟ ଭାବରେ ଗୀତାରେ ହିଁ ବର୍ଣ୍ଣନା କରିଛନ୍ତି। ଗୀତାରଟା ଆତ୍ମଜ୍ଞାନ ଉପରେ ପ୍ରତିବର୍ଷିତଟା ନା, ଆଉ ପୁରା ସମ୍ପୂର୍ଣ୍ଣ ଆତ୍ମଜ୍ଞାନ ଉପରେ। ତେଣୁ ଅବିନାଶିତ ତତ୍ ବିଧି ଏହି ଶ୍ଳୋକକୁ ପୂର୍ବବାଦୀ ବ୍ୟାଖ୍ୟା କରୁଛନ୍ତି। ଚକ୍ରପାଦଙ୍କର ଟୀକା ଅବଲମ୍ବନରେ ଅନ୍ତିମରେ ତାଙ୍କର ଯେଉଁ ସ୍ୱାନୁଭବ ବିଷୟରେ ରଚନା କରିଛନ୍ତି, ଅବିନାଶିତ ତତ୍ ବିଧି ୟେନ ସର୍ବମିଦମ୍ ତତମ ବିନାଶମବ୍ୟୟମ ସସ୍ୟମ ନ କଶ୍ଚିତ୍ କର ତୁମାରହତି। ଅବିନାଶୀ ଏକଥା ଜାଣିରଖ ଯେ ସମଗ୍ର ଶରୀରରେ ପରିବ୍ୟାପ୍ତ ହୋଇଛି ତାହା ଅବିନାଶୀ ଅଟେ। ଅବିନାଶୀ ଆତ୍ମାକୁ ବିନାଶ କରିବାକୁ କେହି ସକ୍ଷମ ନୁହନ୍ତି। ତେଣୁ ଆତ୍ମାର ଯୋଉ ସ୍ଥିତିକୁ ପ୍ରଭୁ ଜୀ ଏକଥା ହିଁ କହୁଛନ୍ତି, ଶରୀରର ଉପସ୍ଥିତିରେ ଆତ୍ମାର ଉପସ୍ଥିତିରେ ଶରୀର କିଭଳି କାର୍ଯ୍ୟ କରୁଛି, କିଭଳି ସମଗ୍ର ଶରୀରର ଚେତନାକୁ ସେ ବ୍ୟାପ୍ତ କରୁଛନ୍ତି। 18 ଶ୍ଳୋକ ଅନ୍ତବନ୍ତ ଇମମ ଦେହା ନିତ୍ୟୁକ୍ତ ଅନାଶୀନ ପ୍ରମେୟ ତସ୍ମା ଯୁଦ୍ଧସ୍ୟ ଭାରତ। ଅନୁବାଦ ଅବିନାଶୀ ଅକଳନୀୟ ଏବଂ ସନାତନ ଆତ୍ମା ଏ ଜଡ ଶରୀରରେ କେବଳ ବିନାଶଶୀଳ ଅଟେ। ସନାତନ ଆତ୍ମାର ଏ ଜଡ ଶରୀର କେବଳ ବିନାଶଶୀଳ ଅଟେ, ତେଣୁ ହେ ଭରତ ବଂଶ ତ ତୁମେ ଯୁଦ୍ଧ କର। ଭାବାର୍ଥ ଏ ଜଡ ଶରୀର ସ୍ୱଭାବତ ବିନାଶଶୀଳ, ଏହା ସଙ୍ଗେ ସଙ୍ଗେ ବିନଷ୍ଟ ହୋଇପାରେ କିମ୍ବା 100 ପରେ ହୋଇପାରେ, ଏହା କେବଳ ସମୟର କଥା। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହାକୁ ରକ୍ଷା କରାଯାଇ ପାରିବ ନାହିଁ। ଆତ୍ମା ଏଡ଼େ ସୂକ୍ଷ୍ମ ଯେ ଏହାକୁ ଶତ୍ରୁ ମଧ୍ୟ ଦେଖିପାରିବେ ନାହିଁ, ଆଉ ମାରିବା କଥା ବା କ'ଣ କହିବା। ପୂର୍ବ ଶ୍ଳୋକରେ ବର୍ଣ୍ଣନାନୁଯାୟୀ ଏହା ଏତେ କ୍ଷୁଦ୍ର ଯେ ଏହାର ଆକାର ପ୍ରକାର ବିଷୟରେ କେହି କିଛି ଧାରଣା କରିପାରିବେ ନାହିଁ। ତେଣୁ ଉଭୟ ଦୃଷ୍ଟିରୁ ଦୁଃଖର କୌଣସି କାରଣ ନାହିଁ, କାରଣ ଜୀବାତ୍ମାକୁ ହତ୍ୟା କରାଯାଇପାରିବ ନାହିଁ, ଯେଣୁ ଏ ଅବିନାଶୀ କିମ୍ବା ଏ ଜଡ଼ ଶରୀର ସବୁଦିନ ପାଇଁ ରକ୍ଷା କରାଯାଇପାରିବେନି, ତେଣୁ ଏହା ବିନାଶଶୀଳ। ସୂକ୍ଷ୍ମ ଜୀବାତ୍ମା ତାର କର୍ମ ହିସାବରେ ଜଡ଼ ଶରୀର ଧାରଣ କରିଛି ଏବଂ ସେଥିପାଇଁ ଧର୍ମନୀତି ଅନୁସରଣ କରିବା ଉଚିତ। ବେଦାନ୍ତ ସୂତ୍ରରେ ଜୀବାତ୍ମାକୁ ଆଲୋକ ରୂପେ ବର୍ଣ୍ଣନା କରାଯାଇଛି, କାରଣ ତାହା ପରମାଲୋକର ଅଂଶ ବିଶେଷ ଅଟେ। ଯେପରି ସୂର୍ଯ୍ୟାଲୋକ ସମଗ୍ର ବ୍ରହ୍ମାଣ୍ଡକୁ ରକ୍ଷା କରୁଛି, ସେପରି ଆତ୍ମାର ଆଲୋକ ଏହି ଜଡ଼ ଶରୀରକୁ ରକ୍ଷା କରୁଛି। ଜୀବାତ୍ମା ଏ ଜଡ଼ ଶରୀରରୁ ବାହାରି ଗଲା କ୍ଷଣ ଏ ଶରୀର ପଚିବାକୁ ଆରମ୍ଭ କରେ। ତେଣୁ ଏଥିରୁ ଜଣାପଡ଼ୁଛି ଯେ ଜୀବାତ୍ମା ଏ ଶରୀରକୁ ରକ୍ଷା କରେ, ଏ ଶରୀର ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ତେଣୁ ଅର୍ଜୁନଙ୍କୁ ଉପଦେଶ ଦିଆଯାଉଛି, ଯୁଦ୍ଧ କର ଏବଂ ଧର୍ମ ସଂସ୍ଥାପନାର୍ଥେ ଜଡ଼ ଶରୀରକୁ ନାଶ କର। ଯାହା ପ୍ରଭୁଜୀ ମହାରାଜ କହିଲେ ନା, ଶରୀର ଏତେ ଗୁରୁତ୍ୱ ନୁହେଁ ଆମର, ପିତାର ସେବା କର, ମାତାର ସେବା କର, ଯେଉଁ ବର୍ଣ୍ଣାଶ୍ରମ ଧର୍ମରେ ଯାହା ବେଦ ସବୁ କହିଲେ, କାହିଁ କହିଲେ? ଯେଉଁମାନେ ଶରୀର ଧର୍ମକୁ ଛାଡ଼ି ପାରିବେ ନାହିଁ ସେ କ'ଣ କରିବା? ଆମେ ଯେଉଁ ସେବା କରୁଛେ ସେ ସେତେବେଳେ ସ୍ୱରକୁ ସେବା କରୁଛେ, ସେ କଣ ଜାଣୁଛନ୍ତି ପିତା ଜଣେ ଆତ୍ମା ବୋଲି ସ୍ୱରକୁ ସେବା କରୁଛେ, ପିତାର ଆତ୍ମା ପାଇଁ ସେମାନେ କଣ କରିପାରିବେ? ପିତାର ଆତ୍ମା ପାଇଁ ତ କିଛି କରୁନାହାନ୍ତି, ବାପାକୁ ବାପାକୁ ଜ୍ୱର ହେଲା ତାକୁ ମେଡିକାଲ ନେଇଗଲେ, ଏଇଟାକୁ ବାପା କଣ ଭାବୁଛି ମୋ ପୁଅଟା ମୋତେ ସାହାଯ୍ୟ କରୁଛି, ଏଇଟା କରିବା ଦ୍ୱାରା ମନା କରୁନି, ତୁମେ ତାକୁ ମେଡିକାଲ ନେଇଗଲ, ଆଉ ତୁମେ ନେଲେ ବି ସେ ମୃତ୍ୟୁବରଣ କରିବ ନା ମୃତ୍ୟୁବରଣ କରିବନି? ଆଗରୁ ମୁନିଷି ମାନେ ଆଗରୁ ପ୍ରାୟତଃ ସମସ୍ତେ ବାଣପ୍ରସ୍ତ ନଉଥିଲେ ପ୍ରାୟତଃ, ସେତେବେଳେ ତାଙ୍କୁ କିଏ ଦେଖୁଥିଲା, ତାଙ୍କୁ କିଏ ରୋଗ ହଉଥିଲା ମୁଁ ପଚାରୁଛି, ସେଇଟା ବର୍ତ୍ତମାନ ପ୍ରଯୁଜ୍ୟ ନୁହେଁ, କିନ୍ତୁ କିଏ ତାଙ୍କୁ ଦେଖୁଥିଲା? କାରଣ ସେ ଯେତେବେଳେ ଘରୁ ବାହାରୁ ଥିଲା ସେ ଜାଣିଥିଲା ଏ ଶରୀର ବିନାଶ ହବ ଯେଉଁଦିନ ହେଲେ, ତୁମେ ଏବେ ଏଇଠି ଆମେ ଏଇଠି ବିଜ୍ଞାନ ଜିନିଷ ମୁଁ ଫେଲ୍ କରେଇଦେବି, ମୁଁ ଯେତେଟା ଜିନିଷ ଦେଖିଛି ଦେଖିଛି ଏବେ ମୁଁ ବିଜ୍ଞାନ କହିଛି, ମେଡିସିନ ପତ୍ର ଭଲ ମନ୍ଦ ଆମେ ଆମେ କହୁଛୁ ଏତେ ଇମ୍ପୋର୍ଟାଣ୍ଟ, ଏବେ ବି ଭାରତବର୍ଷର ଲୋକ ଅଛନ୍ତି ଓଡ଼ିଶାର ଲୋକ ଅଛନ୍ତି ସେ ଗୋଟେ ଜାଣନ୍ତି ନାହିଁ ମେଡିସିନ କେବେ ଜୀବନରେ ଖାଇନାହାନ୍ତି, ତୁମେ ଯାଅ ଦେଖ କୋରାପୁଟ ଫୁଲବାଣୀ ସେ ତାର ସବୁ ଯେଉଁଟା ମୁଣ୍ଡିଆ କୁହନ୍ତି ତାଙ୍କର ସବୁ ମାନେ ପାହାଡ଼ର ପୁରା ଉପର ଅଂଶ ରହିଛି, ମୁଁ କୋରାପୁଟରେ ଦେଖିଥିଲି ଲଙ୍ଗଳା ଲୋକ କିଛି ପିନ୍ଧିନଥିଲେ ଉଲକ ନାଇକ ପୁରା ବୁଲୁଛନ୍ତି, ମୁଁ ତ ସଂକୀର୍ତ୍ତନ ଗାଡ଼ି ଧରିଥିଲି 25 ବର୍ଷ ତଳକୁ ଥାକୁଛି, ସେଟା ହଁ ବଣ୍ଡା ସେଟା ହଉଛି ଆମର ଜୟପୁର, ଜୟପୁର ଆଗକୁ ଗଲେ ସେ ଗୋଟେ ସେଠୁ ଡାଣ ଭିତରକୁ ପଶି ପଶି ଯାଇଥିଲୁ, ସେ ଚନ୍ଦନ ବନ ଅଛି, ଚନ୍ଦନ ଗୁଡ଼ା ଗଭର୍ଣ୍ଣମେଣ୍ଟ ଲଗେଇଥିଲା, ତା ଭିତରେ ଗୋଟେ ବ୍ଲକ ଅଛି, ସେ ବ୍ଲକର ଯାଉ ଯାଉ ସେ ଜଙ୍ଗଲଟା ପଡ଼ିଲା, ସେ ଜଙ୍ଗଲ ଦେଖିଲୁ ଆରେ ଏଗୁଡ଼ା କ'ଣ ଏମିତି ବୁଲୁଛନ୍ତି ଏଠି, ଆଉ ସେ ଛୋଟ ଛୋଟ ସବୁ ପିନ୍ଧିଥିବେ ମାନେ କୋପିନୀ ଭଳିଆ ସବୁ ବୁଲୁଥିବେ ସେମାନେ ସବୁ, ସେ ପାହାଡ଼ ଉପରେ ସେମାନେ ରହିଛନ୍ତି 20 କିଲୋମିଟର 15 କିଲୋମିଟର ତଳୁ ମୁଠୁ ସେମାନେ ଚାଲିକି ଯାଆନ୍ତି, ସେମାନେ କିଛି କିଛି ଜାଣନ୍ତିନି ମେଡିସିନ କ'ଣ ଇଏ କିଛି କ'ଣ କିଛି ଜାଣନ୍ତିନି, ତାଙ୍କୁ ରୋଗ ଏମିତି ଏମିତି କ୍ୟାନ୍ସର ଫ୍ୟାନ୍ସର ଏଇଟା କିଛି ବି ହଉନି, ହଁ ମରିବ ତ ମରିଯିବ ମରିଯିବ, ସେ କେବଳ ଗଛ ପତ୍ର ଔଷଧ ବି ଜାଣିଛନ୍ତି, ଏଇଟା ଏଇଟା ଖାଇଦେବ ଏଇଟା ଏମିତି କରିଦେବ ସେଇଟା ସେ ସେମିତି, ଯିଏ ଏଇଟାକୁ ଜାଣିଲା ଔଷଧଟାକୁ ଯିଏ ଜାଣିଦେଲା ସେ ଔଷଧ ପ୍ରିୟ ହେଇଯିବ, ଖାଦ୍ୟ କରିଦେବ ସେଇଟା, ମୁଣ୍ଡ ବିନ୍ଧିଲା ମୋ କପାଳ ବିନ୍ଧୁଛି କ'ଣ କରାବ ଏଇଟା ଖାଦ୍ୟ, ଆଗରୁ ସେଇଟା ନଥିଲା ନା ଲୋକ ଜାଣିଥିଲେ କପଡ଼ା ପିନ୍ଧିଲେ କ'ଣ ଲଗେଇବାକୁ ପଡ଼ିବ କ'ଣ ଖାଇବାକୁ ପଡ଼ିବ ସବୁ ଜାଣିଛନ୍ତି ଲୋକମାନେ ସବୁ ଜାଣିଥିଲେ, ଗୋଟିଏ ଜିନିଷକୁ ମନେ ରଖିବାକୁ ପଡ଼ିବ ଈଶ୍ୱର ନିର୍ଭରତା, ଯେତେବେଳେ ଭଗବାନଙ୍କ ଉପରେ ଆମେ ନିର୍ଭର ନ କରିବା ସବୁ ପ୍ରକାର କୃତ୍ରିମ ଜିନିଷକୁ ଆମେ ଆଦର କରିବାକୁ ପଡ଼ିବ ନିଜର କରିବାକୁ ପଡ଼ିବ, ଶରୀରଟା ଆମର ଏତେ ଗୁରୁତ୍ୱ ନୁହେଁ, ଆମେ ଗୁରୁତ୍ୱ କାହିଁକି ଦଉଛେ ନା ଏ ଶରୀରରେ ଆମେ ଭଗବାନଙ୍କର ଭଗବାନଙ୍କୁ ପ୍ରାପ୍ତି କରିବା, ଏ ଶରୀର ଦ୍ୱାରା ପାଇବା ନା ଆତ୍ମା ଜୀବାତ୍ମାଟା ଯେଉଁ ଶରୀରକୁ ଧରିକି ରଖିଛି ସେ ନିଜକୁ ବୋଲି ଭାବିଛି, ସେ ଜୀବାତ୍ମାଟା ହିଁ ଭଗବାନଙ୍କୁ ପ୍ରାପ୍ତ ହବ ଏ ଶରୀର ଦ୍ୱାରା, ଏଥିପାଇଁ ଶରୀରଟାକୁ ଆମେ ଗୁରୁତ୍ୱ ଦଉଛେ, ଆଉ ଏଇ ଭଗବତ ପ୍ରାପ୍ତିରେ ଯେଉଁମାନେ ବାଧକ ହେଲେ ପିତା ମାତା ଯିଏ ବି ବାଧକ ହେଲେ ଯିଏ ବି ଆମକୁ ସାହାଯ୍ୟ କରିବେନି, ଯାହା ସେବା କରିବା ଦ୍ୱାରା ଆମେ ଭ୍ରମିତ ହେବା ତାଙ୍କୁ ତ ଆମେ ଦୂର ରହିବା, ଯେଉଁମାନଙ୍କର ସ୍ୱର ଆସକ୍ତିଟା ରହିଛି ତୁମେ ତାକୁ ଜବରଦସ୍ତି କହିପାରିବନି, ସେଥିପାଇଁ ତାଙ୍କ ପାଇଁ ବର୍ଣ୍ଣାଶ୍ରମ ସିଷ୍ଟମ ରଖା, ଠିକ ଯା ବର୍ଣ୍ଣାଶ୍ରମ ସିଷ୍ଟମରେ ତୁମେ ରୁହ, ଯେଉଁଟା ଆତ୍ମଧର୍ମ ଯେ ଗୋପୀମାନେ ଯେ ତାଙ୍କ ମାଙ୍କୁ ତାଙ୍କର ଗୋପୀମାନଙ୍କର ଗୋଟେ ମାନ ଥିଲା କି ତାଙ୍କ ଶାଶୁ ନଥିଲା କି ତାଙ୍କର ଭାଇ ଭଉଣୀ ତାଙ୍କ ଭାଇ ବିଷୟରେ କାହିଁ ଭାଇ ଭଉଣୀ ତ ଭଲ ପାଉଥିଲେ କ'ଣ ଆମର ଶ୍ରୀଦାମା ଆଉ ରାଧାରାଣୀ ତ ଭାଇ ଭଉଣୀ ସେମାନେ କୃଷ୍ଣ ଭଲ ପାଉଥିଲେ, ତାଙ୍କର ଇଣ୍ଡିଭିଜୁଆଲ ସମ୍ପର୍କ କିଛି ନଥିଲା ମନେ ରଖିତ ସବୁବେଳେ କ'ଣ ବୁଝିପାରୁଛୁ, ଆମର ଯଦି ଭାଇ ଏ ମୋ ଭାଇରେ ମୋ ପୁଅରେ ନାଇଁ କୃଷ୍ଣ ସବୁ କେବଳ ଭଗବାନଙ୍କର ଆତ୍ମସମ, ତାଙ୍କର କ'ଣ ଘର ନଥିଲା ତାଙ୍କର କ'ଣ ଧର୍ମ ନଥିଲା ତାଙ୍କର ପିଲା ଛୁଆ ନଥିଲା ସେମାନେ ପୁରା ଟପ୍ ଲେବୁଲକୁ ପଳେଇଥିଲେ ନା ସର୍ବଧର୍ମାନ ପରିତ୍ୟଜ୍ୟ, ସେ ସ୍ଥିତିକି ଯିଏ ଯିବ ସେ ସେଟା କରିପାରିବ, ସେଟା ଯିଏ ନ କରିପାରିବ ତାଙ୍କ ପାଇଁ ବର୍ଣ୍ଣାଶ୍ରମ ସିଷ୍ଟମ ରଖା, ଠିକ ଅଛି ତୁମେ କିନ୍ତୁ ଲକ୍ଷ୍ୟ ରହିଲା ସର୍ବଧାରଣର ଉର୍ଦ୍ଧକୁ ଆସ, ବର୍ଣ୍ଣାଶ୍ରମ ସିଷ୍ଟମ ମାନ ଯେ ତୁମେ ଜୀବନ ସାରା ଘର ରହିବ ନାଇଁ 50 ବର୍ଷର ଘରୁ ବାହାରିବ, ଦେହଟାକୁ ତୁମେ ଆଉ ଦେହ ସମ୍ବନ୍ଧରେ ନିଜର ରଖନି ନିଜର କରନି, କଲା ମାନେ ପୁଣି ତୁମର ରହିଗଲ ସେଥିରେ ଆଉ ନିର୍ଭର ଗୋଟେ ମନେ ରଖ ସବୁବେଳେ ଯେତେବେଳେ ତୁମ ପାଖରେ କିଛି ରହିଲା ଧନ ଜନ ଏ ଜିନିଷ ରହିଲା ମାନେ ତୁମେ ନିର୍ଭର କରେ ତା କୃଷ୍ଣ ଉପରେ ନିର୍ଭର କରିବନି, କେବେ ନିର୍ଭର କରିବନି, ଯାହାର କେହି ନାହାନ୍ତି ସେ କ'ଣ କରିବ ସେ ସବୁବେଳେ ଦିନ ରାତି ଭଗବାନ ଡାକୁଛି ପ୍ରଭୁ ମୋତେ କିନ୍ତୁ ପାର କରି ନେଇଯା, ଯାହାର ଅଛନ୍ତି ସେ ତ ଭଗବାନ ଡାକିବ ପୁଅ ଟିକେ ମେଡିକାଲ ନେଇଗଲୁରେ କହିବ ନା ଆଉ ପୁଡ଼ିକି ମେଡ଼ିକାଲ ନେଇଗଲୁ ମୋତେ ଟିକେ, ଯାହାର କେହି ନାହିଁ ସେ କ'ଣ କରୁଛି, ମାଲିକ ଈଶ୍ୱର ଡାକୁଛି। ନିର୍ଭରତା ପୁରା ପୁରା ନିର୍ଭରତା ତୁମର କମିଯିବ। ସାଧୁମାନେ ଏଥିପାଇଁ ଧନ ରଖନ୍ତିନି, ପାଖରେ ରଖନ୍ତିନି, କିଛି ସବୁ ଭଗବାନଙ୍କର ପାଖରେ ରଖିଲା ମାନେ ତୁମେ ଆଉ ଭଗବାନଙ୍କ ଉପରେ ଡିପେଣ୍ଡ କରିବନି। ପଇସା ତୁମ ପଇସା ହେଲା ମାନେ ତୁମେ ଭଗବାନଙ୍କୁ ନିର୍ଭର କରିବନି। ଆଉ ଜନମ ନ ଧନମ ନ ଜନମ ମହାପୁରୁଷ ତାଙ୍କୁ କହିଲେ, ସ୍ତ୍ରୀ ପୁତ୍ର କନ୍ୟା ଏଗୁଡ଼ିକ ତୁମ ପାଖରେ, ତୁମର ଯଦି ବହୁତ ପିଲା ଛୁଆ ସବୁ ଭଲ ମନ୍ଦ ତୁମେ ସବୁ ତାଙ୍କ ଉପରେ ଡିପେଣ୍ଡ କରିବ। ଆଉ ମୋତେ ପଚାରିବେ କି ଆଉ କେହି ନଥିଲେ କ'ଣ କହିବ, ଯାହା ମାଲିକ କରିବା ଆଉ, କିଏ ଦେଖିବ ସେ ଘର ଲୋକ ପଚାରି, ତୁ ଆଉ ଯେହେତୁ କିଏ ଦେଖିବ, ବୁଢ଼ା ବୟସ କିଏ ଦେଖିବ, କିଏ ଦେଖିବ ବର୍ତ୍ତମାନ କରୋନାରେ ସବୁ ଛୁଉନାହାନ୍ତି, କିଏ ଦେଖୁଛି ବର୍ତ୍ତମାନ, କିଏ କାହାକୁ ଦେଖୁଛି, ପୁଆ ବି ଭାଇ ବୁଢ଼ ସେ ବାପ କତିରେ ରହିବନି, କିଏ ଦେଖିବ, ଯିବୁ କେହି ଦେଖିପାରିବେନି। ସବୁବେଳେ ମନେ ରଖିବାକୁ ପଡ଼ିବ ସ୍ୱରଟା ବିନାଶ ହବ, ଆଉ କର୍ମାନ ହିସାବରେ ସ୍ୱର ମିଳିଛି, ଆଉ ସୁଖ ଦୁଃଖଟା ନିଜ, ଆଉ ସେଇଟାକୁ ଯଦି କିଏ କଟେଇବା ପାଇଁ ଚାହେଁ ଈଶ୍ୱରଙ୍କର ସମର୍ପଣ। ଭୌତିକ ଜଗତର କୌଣସି ପ୍ରକାର ସ୍ଥିତି ଆମକୁ ସହାୟତା କରିପାରିବନି। ବଳଦେବ ଦେଶ ସେ ଲେଖିଛନ୍ତି, ଅନ୍ତବନ୍ତ ବିନାଶୀ ସ୍ୱଭାବାହ ଶରୀରାଣ ଜୀବାତ୍ମାନ, ଇଏ ବିନାଶୀ ସ୍ୱଭାବ ଶରୀର ଜୀବାତ୍ମାନ ଅପ୍ରମେୟ ଅପ୍ରମେୟସ୍ୟ, ଜୀବାତ୍ମା କ'ଣ ଅପ୍ରମେୟସ୍ୟ ଅତି ସୂକ୍ଷ୍ମତ୍ୱା, ତ କଳନା କରିହବନି ଜୀବାତ୍ମା କେମିତିକା କ'ଣ କେମିତି ତ କିଛି କରିହବନି। ବିଜ୍ଞାନ ବିଜ୍ଞାତୃ ସ୍ୱରୂପତ୍ୱାତ୍ ପ୍ରମାତ ଅସକ୍ଷମ ଇତି ଅର୍ଥ, ବିଜ୍ଞାନ ବି ବିଜ୍ଞାତୃ ମାନେ ଅତି ବିଜ୍ଞାନ ଲୋକମାନେ ସେ ବିଜ୍ଞାନକୁ ବୁଝିପାରିବେନି। ଏହା ତୁମ ଜିନିଷଟା ଆମେ କେବଳ ଆଚାର୍ଯ୍ୟଙ୍କ ପରମ୍ପରା ଗୋଟେ ମାନନ କରୁଛେ ନା, କେଉଁଠି ଅଛି କ'ଣ ଅଛି କ'ଣ କାର୍ଯ୍ୟ କରୁଛି କେମିତି କାର୍ଯ୍ୟ କରୁଛି କ'ଣ ବୁଝିପାରୁଛୁ ଆମେ ଆତ୍ମାରେ। ଏତାଦୃଶ ସ୍ୱଭାବତ୍ଵା ଜୀବ ତତ୍ ଦେହ ନ ଶୋକ ସ୍ଥାନମ, ଏଭଳି ସ୍ୱଭାବ ହେତୁ ଜୀବର ଦେହାଦିରେ କେବେ ଶୋକ କରିବା ଉଚିତ ନୁହେଁ। ଜୀବାତ୍ମାନ ଦେହଧର୍ମ ଅନୁଷ୍ଠାନ ଦ୍ୱାରା ତସ୍ୟ ଭୋଗ ମୁଖ୍ୟାୟ ଚ ପରେଶନ ସୃଜ୍ୟତେ, ଜୀବାତ୍ମା କ'ଣ କରୁଛି ଜୀବାତ୍ମାର କ'ଣ ଲାଭ ଅଛି ଜଣେ ପ୍ରଶ୍ନ କରିବ। ଜୀବାତ୍ମା ଯଦି ଦେହଟାକୁ ଧରିଛି ତା ବଳଦେବ ଦେଶ ସମାଧାନଟା ଦଉଛନ୍ତି ନା, ସମାଧାନଟା ଏଇଟା ହେଲା ଯେମିତି ଆଜି ଆଜି ନା କାଲି ମୁଁ ପଢ଼ୁଥିଲି ଗୋଟେ ପ୍ରପାତ ସୀମାରେ ସେ କଥା କହୁଛନ୍ତି, ସବ୍ ଏଣ୍ଡ ସବଷ୍ଟାନ୍ସ ସବଷ୍ଟାନ୍ସ ଉପରେ ପ୍ରପାତ କହୁଛନ୍ତି। ଆମର ଯେଉଁ ସ୍ପିରିଚୁଆଲ ପ୍ରପାତ ସେ କହୁଛନ୍ତି, ସେଇଟା ସବୁ ବାହାର ଲୋକମାନେ ଯେମିତି ଆଜି ସବୁ କହୁଛନ୍ତି ବା ଏକ୍ସପର୍ଟ ସ୍ପିକର ମାନେ ଯେଉଁ ଏଇଟା କହୁଛନ୍ତି, ତାର ସମ୍ ଏଣ୍ଡ ସବଷ୍ଟାନ୍ସଟା କ'ଣ, ତୁମେ ବହୁତ କଥା କହିପାର ତା ଲକ୍ଷ୍ୟଟା କ'ଣ, ସେ ଶରଣାଙ୍କ କଥା କହୁଛନ୍ତି କି ଭଗବାନଙ୍କ ନାମ କଥା କହୁଛନ୍ତି, ସେ କିଛି ନା ଏଇଟା ଖିଚୁଡ଼ି, ସେ ଯାହା କହୁଥିବ ଖାଲି ମନକୁ ଭଲ ଲାଗୁଥିବ, ସମ୍ ଏଣ୍ଡ ସବଷ୍ଟାନ୍ସ କିଛି ନଥିବ ମୁଣ୍ଡରେ। ଆମର ଆମର ଯେଉଁ ଗୌଡ଼ି ସଂସ୍କୃତିରେ ବା ଗୌଡ଼ି ପରମ୍ପରାରେ ଆମର ମୁଖ୍ୟ ଜିନିଷ ରହିଲା ଦୁଇଟା ଜିନିଷ, ନାମିକ ଶରଣ, ଶରଣାଙ୍ଗତ ହୁଅ ଭଗବାନଙ୍କ ଶରଣ ଯାଅ, ନାମର ଶରଣ ଯାଅ, ଗୁରୁବୈଷ୍ଣଙ୍କ ଶରଣ ଯାଅ, ଆମର ଏଇଟା ଶିକ୍ଷାଟା ଏ ଆଉ। ଆଉ ଖାଲି ଯେ ବହୁତ କଥା କହି ଲୋକଙ୍କର ମନକୁ ଖୁସି କରିବା ଏଇଟା ଆମର ଲକ୍ଷ୍ୟ ନୁହେଁ, ସମ୍ ଏଣ୍ଡ ସବଷ୍ଟାନ୍ସ ତାଙ୍କୁ ଦେବାକୁ ପଡ଼ିବ। ତୁମକୁ ଭଜନ କରିବାକୁ ପଡ଼ିବ, ତୁମର ସ୍ଥିତିଟା ହେଉଛି ଏହା ଭଗବାନଙ୍କ ଶରଣ ଯାଅ, ଗୁରୁଙ୍କର ଶରଣ ଯାଅ, କୃଷ୍ଣଙ୍କର ଶରଣ ଯାଅ, ନାମିକ ଶରଣ ଯାଅ, ସମ୍ ଏଣ୍ଡ ସବଷ୍ଟାନ୍ସ ମାନେ ପ୍ରବାଦ କହୁଛନ୍ତି ସେଇଟା ଖାଲି ୱାର୍ଡ ଜଗଲାରି, ସେଥିରେ କିଛି ଭ୍ୟାଲୁ ନାହିଁ, ପ୍ରବାଦ କହୁଛନ୍ତି ଏଇଟା ୟୁଜଲେସ୍ ଜିନିଷ, ଏଇଟା କାହିଁ ଶୁଣନ୍ତୁ ତୁମେ କିଛି, ସେ କେବଳ ଖାଲି ମନଟାକୁ ଗୋଟେ ଗୋଟେ ଖାଲି ଫ୍ଲାୱାରି ୱାର୍ଡ କହୁଛନ୍ତି, କେବଳ ଗୋଟେ ମଧୁପୁଷ୍ପିତା ବାଚା କହୁଛନ୍ତି। ସମେଣ୍ଟ ସବଷ୍ଟାନ୍ସଟା କ'ଣ କ'ଣ ତା ଦେହରେ ସାର ଜିନିଷଟା, ସେ କାହିଁକି ସ୍ପିକର ଏଇଟା କାହିଁକି କାହିଁକି ଏଇଟା କହୁଛି, ଯେ ଚାଲାକ ବକ୍ତା ସେ ଧରିଦେବ, ଏ ଶ୍ରୋତା ସେ ଧରିଦେବ, ସ୍ପିକର କ'ଣଟା କହିବା ପାଇଁ ଚାହୁଁଛି, ବକ୍ତାଟା କ'ଣ କହିବା ପାଇଁ ଚାହୁଁଛି, ତାର ସାର ଜିନିଷଟା କ'ଣ, ସେ ବହୁତ ପ୍ରକାର କଥା କହିପାରେ କିନ୍ତୁ ଏସେନ୍ସଟା କ'ଣ ସେ ଦେଉଛନ୍ତି, ସେ କଥା ସେ କରୁଛନ୍ତି। ଶରୀରଟା କ'ଣ, ଦେହ ଧର ଦେହରେ କ'ଣ ଆମର ଲାଭ ହବ, ଏଣୁ କଥା ଆମର ଦେହରେ କିଛି କରିବାର ଦରକାର ନାହିଁ, ସେ କହୁଛନ୍ତି ବେଟି ଦେହ ଧର୍ମାନୁଷ୍ଠାନ ଦ୍ୱାରା ତସ୍ୟ ଭୋଗାୟ ମୁଖ୍ୟାୟ ଚ ପରସେନ ସୃଜ୍ୟତେ, ଦେହ ଧର୍ମ ଅନୁଷ୍ଠାନ କରିବା ଦ୍ୱାରା ଦେହ ଦ୍ୱାରା ଭୋଗ ଆଉ ମୁଖ୍ୟ, ନିଷ୍କାମୟ କର୍ମ କଲେ ତାର ମୁଖ୍ୟ ବ୍ୟକ୍ତି ହେଇଯିବ, ସକାମୟ କର୍ମ କଲା ଭୋଗ ପ୍ରାପ୍ତ ହବ। ସଚ ସ ଧର୍ମେ ଭବେ ତସ୍ମା ଯୁଦ୍ଧ ସ୍ୱଭାରତ, ଅର୍ଜୁନ କହିବା ମୁଁ ତ ଆତ୍ମା କାହିଁ ଯୁଦ୍ଧ କରିବାକୁ ଯିବି, ନାହିଁ ଏଥିରେ ତ ମୁକ୍ତି ପ୍ରାପ୍ତ ହବ ଏ ଦେହ ଦ୍ୱାରା ଧର୍ମ ସାଧନ କରିକି, ଏଇ ବଳଦେବ ଦର୍ଶନଙ୍କର ଭାଷ୍ୟ। ଆଉ ପ୍ରଭୁପାଜୀ ପଢ଼ୁଛନ୍ତି ପ୍ରଭାତ କଥା, ଜୀବାତ୍ମା ଏ ଜଡ଼ ଶରୀରରୁ ବାହାରିଗଲା କ୍ଷଣି ଶରୀର ପଚିବାକୁ ଆରମ୍ଭ କରେ। ତେଣୁ ଏଥିରୁ ଜଣାଯାଉଛି ଯେ ଆ ଜୀବାତ୍ମା ଏ ଶରୀରକୁ ରକ୍ଷା କରେ। ଏ ଶରୀର ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ତେଣୁ ଅର୍ଜୁନଙ୍କୁ ଉପଦେଶ ଦିଆଯାଉଛି ଯୁଦ୍ଧ କର ଏବଂ ଧର୍ମ ସଂସ୍ଥାପନାର୍ଥେ ଜଡ଼ ଶରୀରକୁ ବିନାଶ କର। ପିତାମହ ଭୀଷ୍ମ ଏମାନଙ୍କର ଜଡ଼ ଶରୀର ଶରୀର ସବୁବେଳେ ସର୍ବଧାରଣା ରହିବା, ଆଉ ସର୍ବଧାରଣା ବି କହିଦେଲେ ତ କେହି ଏମିତି ହେଇପାରିବନି। ଆତ୍ମଚେତନାଟା ଯାହାର ଜାଗ୍ରତ ହବ ସେ ସର୍ବଧାରଣାଟା କମିଛି, ନହେଲେ ଆଉ ଆତ୍ମଚେତନା ଜାଗ୍ରତ କରିବା ପାଇଁ ହିଁ ଶରୀରଟାକୁ ଶୃଙ୍ଖଳିତ କରିବାକୁ ପଡେ। କାହିଁକି ଭଗବାନ ଯେଉଁ ଗୀତାରେ ସବୁ ଭୋଜନ କାହିଁକି ଏମିତି କହିଲେ, ଶୟନ କଥା କାହିଁକି କହିଲେ, ଯୁକ୍ତାହାର କଥା କାହିଁକି କହିଲେ, ପ୍ରତ୍ୟାହାର ପରେ ଶସ୍ୟ କାହିଁକି କହିଛନ୍ତି, ପ୍ରଜଳପ କଥା କାହିଁକି କହିଛନ୍ତି, ଗୋସାଇଁମାନେ କାହିଁକି ଏସବୁ କହିଛନ୍ତି, ଏ ସହିତ କ'ଣ କାମ ଅଛି, ଏହା ସହିତ ଆତ୍ମାର କ'ଣ କାମ ସମ୍ବନ୍ଧ ରହିଛି ନା? ଆତ୍ମଚେତନାଟା ଜାଗ୍ରତରେ, ଆତ୍ମଚେତନାଟା ଯଦି ଜାଗ୍ରତ ହେଲେ ଦେହର ଜିନିଷଟା, ଦେହର ଯେଉଁ ଯାହା କହନ୍ତି କ'ଣ ଦେହାଧ୍ୟାସଟା କମିବ। କିନ୍ତୁ ଆତ୍ମଚେତନା ଜାଗ୍ରତ କରିବା ପାଇଁ ଦେହଟା ବାଧା ସୃଷ୍ଟି କରୁଛି, ଦେହଟାକୁ ଶୃଙ୍ଖଳିତ ନ କଲେ ହବନି। ଖାଇବା ଶୋଇବା ଚାଲିଚଳନ ସବୁ ଜିନିଷ ଶୃଙ୍ଖଳିତ କରିବାକୁ ପଡ଼ିବ, କଲେ ଯାଇ ଆତ୍ମଚେତନାଟା ଜାଗ୍ରତ ହବ, ନହେଲେ ହବନି। ସେମାନେ ପଇସା ପାଇଁ ସେମାନେ ଶୃଙ୍ଖଳିତ ହେଇଯାଉଛନ୍ତି, ଆଉ ଏ ଯେଉଁ ଦେଖୁଛ ଯେଉଁ ଆମର କ'ଣ ତା ନା ଯାଉଛନ୍ତି ସବୁ ଚାକିରି କରିବା ପାଇଁ, ଯେଉଁ ନେଭି ଫେଭିରେ ଯେଉଁ ସବୁ ଯାଉଛନ୍ତି, ତାଙ୍କର ଏତେ ଫୁଟ ଏତେ ଇଞ୍ଚ ଦରକାର, ବେଶୀ ମୋଟା ହେଇଗଲେ ସେ ନେବେନି, ସେ ଖାଇବା କମେଇବେ, ଖାଇବା କମେଇବେ ନା, ଆଉ ଖାଇବା କମେଇବେ, ମୋଟା ହେଇଯାଇଛନ୍ତି ନା, ତାଙ୍କୁ ଏତିକି ୱେଟ୍ରୁ ଅଧିକା ହେବ, ୱେଟ୍ କମାଅ, ସେ ଶୃଙ୍ଖଳିତ ହେଉଛନ୍ତି ନା। ଆଉ ସେ ଫାୟାର ଷ୍ଟେସନ୍ ମୁଁ ଦେଖିଛି, ସେ ଯେଉଁ କ'ଣ ସିଆର୍ପି ପାଖରେ, ମୁଁ ସେ ଡ୍ରାଇଭରକୁ ଥରେ ଡ୍ରାଇଭର ନା ଗୋଟେ କାହାକୁ ପଚାରିଲି, ସେତେବେଳେ ସବୁ ଫାଙ୍କା ଥାଏ ଗାଡ଼ି ଯେଉଁଠୁ ରଖି ସେଠି ଭୁବନେଶ୍ୱର ଠିଆ ହେଉଛି, ବେଶୀ ଯେମିତି ଏବେ ତ ଗୋଟେ ମାନେ ମୁଣ୍ଡ ପାଗଳ ଜାଗା ମୋତେ ଲାଗୁଛି, ସେଟା ସିଟି ମାନେ ମୁଣ୍ଡ ପାଗଳ ହେଇଯାଏ, ସେଟା ଦେଖିଲା ମାନେ ଭଲ ଭଁ ଭାଁ ଘଁ ଘାଁ ଯାହା ସବୁ ଅବସ୍ଥା ସବୁଆଡ଼େ ସେମିତିଆ। ସେଠି ସେ ସିଆର୍ପି ସେଠି ଗଛ ଥାଏ ସବୁ ଶିଶୁ ଗଛ, ସେ କର ଗାଡ଼ି ସଂକୀର୍ତ୍ତନ ଗାଡ଼ି ନା କ'ଣ, ମୁଁ ତାକୁ କାହାକୁ ଗୋଟେ ପଚାରିଲି, ସେଠି ଅଫିସର ନା କାହାକୁ ପଚାରୁଥିଲି, କାରଣ ଦେଖୁଛି କିଛି କାମ ନାହିଁ, ସେଟା ଖାଲି ବସିକି ରହୁଛନ୍ତି, କେତେବେଳେ ଗୋଟେ ହୁଇସିଲ୍ ମାରିବେ କ'ଣ, କେଉଁଠି କେଉଁ ନିଆଁ ଲାଗିଲେ କେଉଁଠି ଏକ୍ସିଡେଣ୍ଟ ଯିବେ, କିନ୍ତୁ ସବୁଦିନ ସକାଳେ ପ୍ୟାରେଡ୍ କରାହଉଛି। ମୁଁ ପଚାରିଲି, ମୁଁ ଦୌଡ଼ା ଦୌଡ଼ି ଚାରିଟା ବେଳେ ସକାଳ ଏଇଟା ବସିଗଲେ ପେଟ ସବୁ ଓଜନ ହେଇଯିବ, ବସିଗଲା ମାନେ ଏ କ'ଣ କରିବେ, ତାଙ୍କ ସର ଶୃଙ୍ଖଳାଟା ନ ରଖିଲା ମାନେ ସେମାନେ କାମ କରିପାରିବେନି। ଆଉ ଆମେ ସାଧୁ ହୋଇ ପୁରା ଭୋଜନ କରିକି ପେଟ କାଢ଼ିକି ଆମେ ବୁଲିକି ଲେଖିଦେବ, ଏଇଟା ହବନି ବାପା, ହବନି, ଦେହ ଶୃଙ୍ଖଳା ନ ରଖିଲେ ହବନି, ଯେମିତି ପରେ ସେମିତି ଖାଇଦେବ, ଯେମିତି ଶୋଇବ, ଯେମିତି ଯାହା କରିବ ସେ ଭୋଜନ ହେଇଯିବ, ଭୋଜନଟା କ'ଣ ଛୋଟିଆ କଥା ପଡ଼ିଛି, ତୁମେ ବାହାର ଲୋକ ଦେଖୁନା, ସେମାନେ ସେମାନଙ୍କୁ ପ୍ୟାରେଡ୍ କରାହଉଛି ନା, ଆଉ ବାଲି ବସ୍ତା କାନ୍ଧିକି ବୁଲଉଥିବେ, ମାନେ ବାଲି ବସ୍ତାଟା କାହିଁକି କାନ୍ଦୁଛନ୍ତି, ଆଉ ଖୁଟି ଚଢ଼ୁଥିବେ, ବାଲି ବସ୍ତା ଭଲିବଲ୍ ଖେଳୁଥିବେ, ଦୌଡ଼ୁଥିବେ, ଗାଡ଼ି ତ ସେଠି ଥର ଲଗେଇଥିଲି ନା କ'ଣ, ପଚାରିଲି ଥରେ ମାନେ ଏଇଟା କାହିଁକି କରୁଛ, ତୁମେ କହିଲେ ଆଜ୍ଞା ବସିଗଲେ ସବୁ ସବୁ ବସିଗଲେ ତ କିଛି କିଛି କାମ ହବନି, ଆଉ ବସିଗଲେ ଆଉ ଦୌଡ଼ିପାରିବେ, ଆଜି ସେ ନିଆଁ ଲିଭାଇବା ଯେତେବେଳେ ଯିବେ ଦୌଡ଼ିପାରିବେନି, ସର ଶୃଙ୍ଖଳା ମାନେ ତାଙ୍କ ଅଭ୍ୟାସ ରଖିଛନ୍ତି। ଏ ଆମର ଏତେ ପ୍ରକାର ନିୟମ, ଲୋକ ବହୁତ ଲୋକ ଡିଷ୍ଟର୍ବ ହେଇଯାନ୍ତି, ଏତେ ଉପବାସ ରଖିବା ଦରକାର, ଏଟା ଏମିତି କରିବା ଦରକାର, ଏତେ ସକାଳୁ ଉଠିବା ଦରକାର, ଆରେ ଏତେ କଥା କରାଯାଉଛି କେବଳ ଏଥିପାଇଁ, କେମିତି ଏଇଟା ସାହାଯ୍ୟ କରିବ ଆତ୍ମଚେତନାଟା ଜାଗ୍ରତ କରିବା ପାଇଁ। ଆତ୍ମଚେତନା ଜାଗ୍ରତ ହେଇଗଲେ ଦେହ ତୁମକୁ ଆଉ କଷ୍ଟ ଦେବନି, ନା ଦେହ ତୁମକୁ ଘୁରେଇ ପୁରେଇ ସବୁବେଳେ ଦେହଟା ତୁମ ଖାଲି ଦେହ ଚିନ୍ତାଟା ଲାଗି ରହିଥିବ। ତ ଭଗବାନ ଏଠି ସେ କଥା କହୁଛନ୍ତି ଅବିନାଶୀ ତଦ୍ବିଧି ନା, କେଉଁ ଶୋକ ଅବିନାଶ ତଦ୍ବିଧି ନା କ'ଣ ପଡ଼ୁଥିଲା, ଅନ୍ତଅନ୍ତ ବି ମୋ ଦେହ ନିତ୍ୟ ଯୁକ୍ତ ଶରୀର, ବିନାଶ ସର ତ ବିନାଶ ହବ, ଆତ୍ମାର ବିନାଶ ନାହିଁ, ତସ୍ମା ଯୁଦ୍ଧ ଯୁଦ୍ଧ କର, ପୁଣି ଆସିବ ତାର ପ୍ରବଚନ ଦିଗ ପୁଣି ବଦଳାଇବ ଭଗବାନ, କେତେ ପ୍ରକାର ଯୁକ୍ତି ନ୍ୟାୟ ସବୁ ଜିନିଷ ଦେଇକି ଶେଷ ଆତ୍ମତତ୍ତ୍ୱଟା ଏଇଟା ବର୍ତ୍ତମାନ ଦ୍ୱିତୀୟ ଦେହଟା ଇମ୍ପୋର୍ଟାଣ୍ଟ ଆତ୍ମା ଉପରେ। ହରେ କୃଷ୍ଣ ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୁରୁ ପ୍ରମାଣ।